श्रीमद्भागवतं दशमस्कन्ध षड्शध्याय श्लोक एक श्रीशुक उवाच वृष्णं प्रवरो मन्त्री कृष्णस्य दयितः सखा शिष्यो बृहस्पते साक्षात् उद्धवो बुद्धिसत्तमा श्रीमद्भागवतम दशम स्कंध छयालीस अध्याय विचारण करवा आमर भगवान कृपार आम रही प्रेम पुरुषोत्तम चैतन्य महाप्रभु लीला वर्णना कले रही फाल्गुन पूर्णमी पर्यंत महाप्रभु प्रेम पुरुषोत्तम चैतन्य महाप्रभु कथा कहले चैत्र शुक्ल नवमी पर्यंत मर्यादा पुरुषोत्तम भगवान रामचंद्र कथा कहले वर्तमान लीला पुरुषोत्तम कथा आरंभ हे लीला पुरुषोत्तम कथा आरंभ होला आज दशम स्कंध छयालीस अध्याय आम गत पूर्व श्रीमद्भागवत दशम स्कंध पैंचाश अध्याय पर्यंत कथा कही ठीक आस दशम स्कंध पैंचाश अध्याय गुरुपुत्र उद्धार करते भगवान भगवान पखापाखि एगार वर्ष काल लीला कले वृंदावन तापे कंस अक्रूर को पठेले वृंदावन को मथुरा को नहीं जावाई धनुजात्रा देखापी तेणु भगवान जो मथुरा को गले कंस को बद्ध कले कंस चिंता करते कृष्ण को बद्ध करने कि कृष्ण कंस को बद्ध कले तापरे भगवान चाहते निजे राजा हो पारे पिता वसुदेव को राजा कर पारे कि राजा कले कंस चिंता को राजा कले उग्रसेन को राजा कले उग्रसेन कौन से आशा ना से राजा हो पारे वृद्ध बयस पुत्र बंदी कर राजा होते कंस भोजराज हो जाते सी उग्रसेन भोजराज हवा कथा सी कि भोजराज हो जाते भोजवंश आस तेणु तापर भगवान गले पाठ पढ़ापाई पाठशाला जमीन जाते पाठ पढ़ाई छोट पा भगवान एगार वर्ष गले पाठ पढ़ापाई पाठ पढ़ले चौष्टि दिन में चौष्टि कला शिखिगले गुरुदेव पाखु संदीपनी मुनि पाखु शिखिगले दे दक्षिणा दे गुरुदक्षिणा कि यह छात्र के देपारे ना शिष्य को गुरु को मृत पुत्र को उद्धार कले उद्धार करदे के मृत्युवरण करते कि जो अवस्था से मृत्युवरण करते से अवस्था पुणी घिनी आसे जमराज पाकु घिनी आसे आम शुणा चौराशी दशम स्कंद पंचाशी अध्याय भगवान माँ जो देवकी छ पुत्र को हत्या करते कंस उद्धार करेंगे पंचाशी अध्याय वर्णना करेणु वर्तमान गले भगवान यही भाव में फेरिक आसिले ये छयास अध्याय तापरू आरंभ हो छयास अध्याय ये हूँ शीर्षक हूँ उद्धव वृंदावन यात्रा उद्धव संदेश भगवान देवे संदेश देवे उद्धव हाथ में गोपी मान पाखु पितामाता पाखु विशेष भाव में ये दुजन पाखु संदेश प्रदान करेंगे अणचाशी श्लोक रही प्रथम एक छ भगवान उद्धव को पठेबे वृंदावन को पठेबे उद्धव सात रु तेर ये उद्धव जीवे वृंदावन को जीवे से विषय बाटर कथा वर्णना कर छठी श्लोक चौदह रु अठाईस ये पंद्रह श्लोक उद्धव नंद सहित साक्षात करेंगे नंद को सांत्वना देवा जाए कि नंद दुख परिवर्तन दुख लाघव हवा परिवर्तन वृद्धि पाइला क्रंदन बंद हवा परिवर्तन क्रंदन अधिक है उद्धव मध्ये मन मन भाव तुम अधिक क्रंदन कर उद्धव कहले भगवान क्रंदन ଇଏ ହେଉଛି ଶ୍ରେଷ୍ଠ ଜୀବନର ସାର୍ଥକତା। ଭଗବାନ ପାଇଁ ଯଦି କ୍ରନ୍ଦନ କରାଗଲା, ଆଜି ସମସ୍ତେ କରୁଣା ପାଇଁ କ୍ରନ୍ଦନ କରୁଛନ୍ତି, ଭଗବାନ ପାଇଁ କେହି କ୍ରନ୍ଦନ କରୁନାହାନ୍ତି। ଏ କ୍ରନ୍ଦନ କରିବାକୁ ପଡ଼ିବ, କିନ୍ତୁ କରୁଣା ପରିବର୍ତ୍ତେ କୃଷ୍ଣଙ୍କ ପାଇଁ କ୍ରନ୍ଦନ କରିବାକୁ ପଡ଼ିବ। ଇଏ ହେଉଛି ଜୀବନର ସାର୍ଥକତା। କିନ୍ତୁ କରୁଣା ପାଇଁ ଯଦି କ୍ରନ୍ଦନ କରିବ, ତାହେଲେ ସେଇଟା ଜୀବନର ବିଫଳତା ହୋଇଗଲା। ହରି ହରି ବିଫଲେ ଜନ୍ମ ଗୁଆଇନୁ, ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ନା ବଜିଆ, ଜାଣିଆ ଶୁଣିଆ ବିଷ ଖାଇନୁ। ତେଣୁ 29-31 ଏ ତିନୋଟି ଶ୍ଳୋକରେ ଉଦ୍ଧବ 29-43 ଏ ଯେଉଁ ରହିଛି କେତେ 16 ଶ୍ଳୋକ, ଏ 16 ଶ୍ଳୋକରେ ଉଦ୍ଧବ ତାଙ୍କୁ ସବୁ ସାନ୍ତ୍ୱନା ଦେଉଛନ୍ତି ନନ୍ଦ ମହାରାଜଙ୍କୁ। ତାଙ୍କ ପିତା କୃଷ୍ଣ ମଧ୍ୟ ସେ ସାନ୍ତ୍ୱନା ସେହି ସନ୍ଦେଶ ଦେଇଥିବେ, ଏବଂ ଉଦ୍ଧବ ମଧ୍ୟ ସେଇଟାକୁ ପ୍ରସ୍ତୁତ କରୁଛନ୍ତି। ଏବଂ 44-49 ଏଇ ଯେଉଁ 6 ଶ୍ଳୋକରେ ଉଦ୍ଧବ ଗୋପୀମାନଙ୍କୁ ଯିବେ, ତେଣୁ 47 ଅଧ୍ୟାୟରେ ଗୋପୀଙ୍କ ସହିତ ତାଙ୍କ ଦେଖା ହେବ, ଯାହାକୁ କୁହାଯାଏ ଭ୍ରମର ଗୀତ। ଇଏ ହେଉଛି ଆମେ ଚିନ୍ତା କରି ଆମେ ସେ ବିଷୟରେ ଜାଣିପାରିବା ନାହିଁ। ଯେମିତି କାଲା ଆଗରେ ମୂଳା ଚୁପରେ ଯେମିତି କଥା, ସେଇଭଳି ଭାବରେ ଆମେ ସେସବୁ କିଛି ବୁଝିପାରିବା। ଉଜ୍ଜଳ ନିଳମଣିରେ ସବୁ ବର୍ଣ୍ଣନା କରାଯାଇଛି। ଆଉ ଥରେ ଶ୍ରୀ ଭକ୍ତିଗୁରୁ ନାରାୟଣ ସ୍ୱାମୀ ମହାରାଜ ଆମ ବୃନ୍ଦାବନ ଭୁବନେଶ୍ୱରରେ ସବୁ ଏସବୁ ପାଠ ସେ ସରିଲାଣି। ତେଣୁ ସେଠି ଥରେ ସେ କ୍ଲାସ୍ ଦେଉଥିଲେ, ସେ କହିଲେ ଉଜ୍ଜଳ ନିଳମଣିରେ ଯେଉଁ ସବୁ କଥା ରହିଛି ହାଇ ଟେକ୍ନିକାଲ, ତା ଭିତରେ ଆମେ ପ୍ରବେଶ କରିପାରିବା ନାହିଁ କହିକି ସେ କହିଲେ ନାହିଁ। ସେସବୁ କଥା ଅଧିକାଂଶ କେନ୍ଦ୍ରରେ ଏଇସବୁ ଦଶମ ସ୍କନ୍ଧ ଏଇସବୁ ଲୀଳାକୁ ବର୍ଣ୍ଣନା କରାଯାଉ ନାହିଁ। ଆମର ଶ୍ରୀଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ ଯେତେବେଳେ କଥା କହୁଥିଲେ ଭୁବନେଶ୍ୱରରେ 1996 ପର୍ଯ୍ୟନ୍ତ, ସେ ତାଙ୍କର 9ମ ସ୍କନ୍ଧ ଶେଷ ହୋଇଯାଇଥିଲା, ତାପରେ 10ମ ସ୍କନ୍ଧ ଆରମ୍ଭ ହେବା କଥା ସେତେବେଳେ ସେ ଚାଲିଗଲେ। ପ୍ରଭୁପାଦ ମହାରାଜ ମଧ୍ୟ ଯେଉଁ ଭାଗବତ ରଚନା କରୁଥିଲେ, 9ମ ସ୍କନ୍ଧର ଅନ୍ତିମ ଅଧ୍ୟାୟ ଯେଉଁ 24 ଅଧ୍ୟାୟର ଅନ୍ତିମ ଶ୍ଳୋକଟି ଭୁବନେଶ୍ୱରରେ ରଚନା କରିଛନ୍ତି, ଆପଣ ଦେଖିବେ ଭୁବନେଶ୍ୱର ସେ ଲେଖା ହିୟର୍ ଦ ଏଣ୍ଡ ଦି ପର୍ପଟ୍ ଅଫ୍ ଏସି ଭକ୍ତିବିଦାନ ସ୍ୱାମୀ ହିୟର୍ ଇନ୍ ଭୁବନେଶ୍ୱର, ଏମିତି ଲେଖାହେଇଛି ଭୁବନେଶ୍ୱର, ଏଇଟା ଶେଷ ହେଲା ଲେଖାହେଇଛି। ଏବଂ କୁହାଯାଏ ଭଗବାନ ଶିବଜୀ ତାଙ୍କୁ ସ୍ୱପ୍ନରେ ଆଦେଶ ଦେଇଥିଲେ, ତୁମେ 10ମ ସ୍କନ୍ଧ ବର୍ଣ୍ଣନା କର, ରଚନା କର ଭାଗବତ। ସେଠି ସେ ଆରମ୍ଭ କରିଥିଲେ, ଭୁବନେଶ୍ୱରରୁ ଆରମ୍ଭ କରିଥିଲେ, କିନ୍ତୁ ଗୋଟିଏ ପାର୍ଟ ସେ ଲେଖିଛନ୍ତି, 13 ଅଧ୍ୟାୟ ଯାଏ କରିଛନ୍ତି, 14 ଅଧ୍ୟାୟରେ ସେ ଚାଲିଗଲେ। କିନ୍ତୁ ଆମକୁ ସୌଭାଗ୍ୟ ମିଳିଛି, ଆମେ 10ମ ସ୍କନ୍ଧ କଥା ଚାଲିଛି କହୁଛନ୍ତି। ଆମେ ଥରେ ଆସିଥିଲେ ଜଣେ ମହାରାଜ, ତାଙ୍କ ନାଁ କି ବିଳାସ ମହାରାଜ ନା କ'ଣ ତାଙ୍କ ନାଁ, ସେ ଯେଉଁ ସାଉଥର ଭକ୍ତି ବିଳାସ ନା, ଆମର ଶ୍ରୀପଦ ମହାରାଜଙ୍କୁ ନେଇଛନ୍ତି ସନ୍ନ୍ୟାସ ଦୀକ୍ଷା, ଅମ୍ୟ ବିଳାସ ସେ ତାଙ୍କୁ ଦିଆଗଲା, ସେ ଶ୍ଳୋକ ପଢ଼ିଲେ ନାହିଁ, ସେ ଅନ୍ୟ ପାଠ ପଢ଼ିଲେ ସେଇଟା ପଢ଼ିଲେ ନାହିଁ। କିନ୍ତୁ ପ୍ରକୃତରେ ଆମର ଯୋଗ୍ୟତା ନାହିଁ, ଏସବୁ ଆମର ତ କହିବା ପାଇଁ ଯୋଗ୍ୟତା ନାହିଁ, ଶୁଣିପାରିବା ଆମେ, କିନ୍ତୁ ଶୁଣିବା ପାଇଁ ମଧ୍ୟ ଯୋଗ୍ୟତା ଦରକାର। ତେଣୁ ଯାହା ବି ହଉ, ଇଏ ଭଗବାନ ଅହେତୁକି କୃପା, ଆମେ ଏଇସବୁ ପାଠ କରୁଛେ। ଯାହା ହଉ, ଏହିଭଳି ଭାବରେ 49 ଶ୍ଳୋକ ଅଛନ୍ତି, ଆମର କଥା ଚାଲିବ। ପ୍ରଥମ ଶ୍ଳୋକରେ ଯେଉଁ କହିଲେ କୃଷ୍ଣାଂ ପ୍ରବରୋ ମନ୍ତ୍ରୀ, ଭଗବାନ ଆମେ ପୂର୍ବରୁ ବର୍ଣ୍ଣନା କରିଥିଲେ, ଯେତେବେଳେ ଯାଇକି ପାଠ ପଢ଼ୁଥିଲେ ଗୁରୁଦେବଙ୍କର ଆଶ୍ରମରେ, ସନ୍ଦୀପନୀ ମୁନିଙ୍କ ଆଶ୍ରମରେ ଉଜ୍ଜୟିନୀରେ, ସେଠି ଯେତେବେଳେ ରାତିରେ ଶୟନ କରୁଥିଲେ, ଏ ବୃନ୍ଦାବନ କଥା ଚିନ୍ତା କରି କ୍ରନ୍ଦନ କରୁଥିଲେ। ଏବଂ ବର୍ଣ୍ଣନା କରାଯାଇଛି କୃଷ୍ଣ ଏବଂ ବଳରାମ ଦୁଇଜଣଙ୍କୁ କୁଣ୍ଡାକୁଣ୍ଡି ହେଇକରି ଶୟନ କରୁଥିଲେ, କ୍ରନ୍ଦନ କରିକରି ଶୟନ କରୁଥିଲେ, ବୃନ୍ଦାବନ କଥା। ଯେ ଭକ୍ତ ଯେ ଭଗବାନ ଭଲ ପାଏ ଆଉ ଭଗବାନ ଭକ୍ତକୁ ଭୁଲି ଯାଆନ୍ତି ତା ନୁହଁ, ଭଗବାନ ଯେଭଳି ଭାବରେ ଭକ୍ତଙ୍କୁ ଭଲ ପାଆନ୍ତି, ଭକ୍ତ ଯେଭଳି ଭାବରେ ଭଗବାନ ଭଲ ପାଏ, ଭଗବାନ ମଧ୍ୟ ଭକ୍ତଙ୍କୁ ସେହିଭଳି ଭାବରେ ଭଲ ପାଆନ୍ତି। ଆମେ ସକାଳେ ଶୁଣୁଛେ ଅଷ୍ଟସାତ୍ତ୍ୱିକ ବିକାର ରହିଛି, ଆସନ୍ତାକାଲି ଶୁଣିବା ସେଇଟା, ଅଷ୍ଟସାତ୍ତ୍ୱିକ ବିକାର ଏଇ ପ୍ରେମର ବିକାର ସବୁ ରହିଛି। ଭଗବାନ ସେହି ପ୍ରେମରେ କୃଷ୍ଣ ହୋଇଗଲେ ଜଗନ୍ନାଥ, ଏ ରାଧା ବିରହ ବିଧୁରା ରୂପ ଭଗବାନଙ୍କର ମହାଭାବ ପ୍ରକାଶ ରାଧା କୃଷ୍ଣଙ୍କର, ରାଧା ବିରହ ବିଧୁରା ହୋଇକରି ସେ ଏଇଭଳି ଭାବରେ ଜଗନ୍ନାଥ ରୂପ ଧାରଣ କରିଛନ୍ତି। ମହାପ୍ରଭୁ ମଧ୍ୟ ସେହିଭଳି ଭାବରେ ଭଗବାନଙ୍କ ବିରହରେ ସେହିଭଳି ଭାବରେ ତାଙ୍କର ଅବସ୍ଥା ହେଉଥିଲା, ଯେଉଁ ରହିଛନ୍ତି ଗମ୍ଭୀରାରେ ଭଗବାନ ରହିଥିଲେ ମହାପ୍ରଭୁ, ତାଙ୍କର ସେହି ଅବସ୍ଥା ହେଉଥିଲା, ହସ୍ତପଦ ସଙ୍କୁଚିତ ହୋଇଯାଉଥିଲା, ଏସବୁ ହେଇକି ସେ ପଡ଼ିକି ରହୁଥିଲେ ସେହି ସାମ୍ନାରେ, ଚାରିପଟେ ବନ୍ଦ ହୋଇଥିଲା, ଘର କବାଟ ସବୁ ଦିଆଯାଇଥିଲା ଗମ୍ଭୀରା ଭିତରେ, କିନ୍ତୁ ସେ ଆସି କେତେବେଳେ ପହଞ୍ଚିଗଲେଣି ସିଂହଦ୍ୱାର ପାଖରେ, ସେଇଠି ଗଳୁଥିବେ, ଗାଭୀମାନେ ସବୁ ଆସି ତାଙ୍କୁ ଚାଟୁଥିବେ, ଏସବୁ ବର୍ଣ୍ଣନା କରାଯାଇଛି ଚୈତନ୍ୟ ମହାପ୍ରଭୁଙ୍କ ଲୀଳା। ତେଣୁ ଇଏ ସେଇଭଳି ଭାବରେ କଥା, ଗୋପୀମାନଙ୍କର ହାଇଏଷ୍ଟ ପ୍ରେମ, ହାଇଏଷ୍ଟ ପରଫେକ୍ସନ ଆଣ୍ଡ ରିଲାଇଜେସନ ଅଫ୍ ଦି ଆବସୋଲ୍ୟୁଟ୍ ଟ୍ରୁଥ୍। ପ୍ରଭୁପାଦ ମହାରାଜ ଗୋଟେ ଥରେ କହିଥିଲେ ତାଙ୍କ ବାଣୀରେ, ହାଇଏଷ୍ଟ ପରଫେକ୍ଟ ରିଲାଇଜେସନ ଅଫ୍ ଆବସୋଲ୍ୟୁଟ୍ ଟ୍ରୁଥ୍। ଏଇ ରାଧା କୃଷ୍ଣ ତତ୍ତ୍ୱ ହେଉଛି ଶ୍ରେଷ୍ଠ ତତ୍ତ୍ୱ, ତା ଉପରେ ଆଉ କିଛି ତତ୍ତ୍ୱ ନାହିଁ। ଏବଂ ମହାପ୍ରଭୁ ମଧ୍ୟ ସେ କଥା କହିଲେ, ଆରାଧ୍ୟ ଭଗବାନ ବ୍ରଜେଶ ତନୟ ତଦ୍ଧାମ ବୃନ୍ଦାବନ ରମ୍ୟା କାଚିତ ଉପାସନା ବ୍ରଜବଧୂ ବର୍ଗେଣ ଯାକଳ୍ପିତା। ବ୍ରଜବଧୂ ମାନେ ଯେଭଳି ଭାବରେ ଭଗବାନଙ୍କୁ ପ୍ରେମ କରିଥିଲେ ସେଇଟା ହେଉଛି ଶ୍ରେଷ୍ଠ ଆରାଧନା। ଆରାଧ୍ୟ ହେଉଛି ଶ୍ରେଷ୍ଠ ଆରାଧ୍ୟ ହେଉଛନ୍ତି ଭଗବାନ ବ୍ରଜେଶ ତନୟ କୃଷ୍ଣ। କୃଷ୍ଣ ପୁଣି ବସୁଦେବଙ୍କର ତନୟ ଅଛନ୍ତି, ବ୍ରଜେଶଙ୍କର ତନୟ, ନନ୍ଦଙ୍କର ତନୟ ଅଛନ୍ତି। ତେଣୁ ନନ୍ଦଙ୍କର ତନୟ ହେଉଛନ୍ତି ଶ୍ରେଷ୍ଠ ଆରାଧ୍ୟ, ଏବଂ ତାଙ୍କୁ ଯେଉଁଭଳି ଭାବରେ ବ୍ରଜବଧୂମାନେ ଯେଉଁଭଳି ଭାବରେ ଆରାଧନା କରିଥିଲେ ସେ ହେଉଛି ଶ୍ରେଷ୍ଠ ଆରାଧନା। ଶ୍ରେଷ୍ଠ ଆରାଧନା କିଭଳି ଏଇଥିରେ ଆମେ ଜାଣିବା 46 ଅଧ୍ୟାୟରେ, ସେଇଟା ବର୍ଣ୍ଣନା 46 48 ଅଧ୍ୟାୟ ଏଇ ଦୁଇଟି ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଯାହାଙ୍କୁ ପଠାଉଛନ୍ତି ସେ କାହାକୁ ପଠାଉଛନ୍ତି, ଆସିଲେ ତ ସାଙ୍ଗେ ସାଙ୍ଗେ ପଠାଇଲେ ଉଦ୍ଧବଙ୍କୁ, କ୍ରନ୍ଦନ କରୁଛନ୍ତି ଭଗବାନ ଗୋପୀମାନଙ୍କ ବିରହରେ। କେବଳ ଭକ୍ତ ଯେ ଭଗବାନ ବିରହରେ କ୍ରନ୍ଦନ କରିବେ ତା ଆମେ ଶୁଣିଲେ, ରାମଚନ୍ଦ୍ର କ୍ରନ୍ଦନ କରୁଥିଲେ ନବମ ଅଧ୍ୟାୟରେ ସେ ଶ୍ଳୋକରେ ଅଛନ୍ତି। ସ୍ତ୍ରୀ ପୁ ପ୍ରସଙ୍ଗ ଇତାଦୃକ ସର୍ବତ୍ର ତ୍ରାସମାବୟ ଅପିସ୍ମରଣ କିମିତ ଗ୍ରାମସ ବୃହତି ଏତସ। ଭଗବାନ ସେଇଟା ସବୁ ଶିକ୍ଷା ଦେଉଥିଲେ, କାଲି କହୁଥିଲେ ପ୍ରଭୁ ଆମେ ପ୍ରଭୁ, ଏ ଯେଉଁ ପୁରୁଷ ସ୍ତ୍ରୀ ଆକର୍ଷଣ ରହିଛି, ସ୍ତ୍ରୀ ପୁଂ ପୁରୁଷ ପ୍ରସଙ୍ଗ ଇତାଦୃକ ସର୍ବତ୍ର ତ୍ରାସମାବୟ, ସବୁଠି ହିଁ ଆମେ ସେଇଟା ଦୁଃଖ ପ୍ରଦାନ କରିବୁ। ଅପିସ୍ମରଣ କିମୁତ ଭଗବାନ କ୍ରନ୍ଦନ କରୁଛନ୍ତି, ଆଉ ଅନ୍ୟମାନଙ୍କ କଥା କ'ଣ କହିବା। ଗ୍ରାମସ ଗୃହ ଚେତସ, ଗୃହ ଚେତନାରେ ଯେଉଁମାନେ ଅଛନ୍ତି, ଗ୍ରାମ ଚେତନାରେ ଯେଉଁମାନେ ଅଛନ୍ତି ତାଙ୍କ କଥା କ'ଣ କହିବା। ତେଣୁ ଇଏ ଯେଉଁ ଭଗବାନ ଯେଉଁ କ୍ରନ୍ଦନ କରୁଥିଲେ, ତେଣୁ ଉଦ୍ଧବଙ୍କୁ ଚିନ୍ତା କରୁଛନ୍ତି କେମିତି ମୁଁ ତ ଯାଇପାରିବି ନାହିଁ, ବର୍ତ୍ତମାନ ମଥୁରା ଛାଡ଼ିକି ବୃନ୍ଦାବନ ଯାଇପାରିବି ନାହିଁ, ତାହେଲେ କ'ଣ କରାଯିବ। ଏଇ କଥା ଚିନ୍ତା କରୁଥିଲା ବେଳେ ଆଜି ଉତ୍ତବାସୀ ପହଞ୍ଚିଗଲେ ସେଇଠି। ତେଣୁ ଭଗବାନ ଚିନ୍ତା କରୁଛନ୍ତି, ଯାହା ଚିନ୍ତା କରୁଛନ୍ତି ଉଦ୍ଧବ ସୁଖଦେବ ଗୋସ୍ୱାମୀ ସେଇଟା ବର୍ଣ୍ଣନା କରୁଛନ୍ତି ପ୍ରଥମ ଶ୍ଳୋକରେ। ଯେଉଁଛି ବିଷ୍ଣା ପ୍ରବର ମନ୍ତ୍ରୀ, ଅନେକ ମନ୍ତ୍ରୀ ଅଛନ୍ତି ସେ ମଥୁରାରେ, ଅନେକ ମନ୍ତ୍ରୀ ଥିଲେ, ଅକ୍ରୁଡ ମଧ୍ୟ ଥିଲେ, କଂସ ପଠାଇଥିଲେ ଅକ୍ରୁଡକୁ। ତେଣୁ କଂସରେ ଯେଉଁମାନେ ମନ୍ତ୍ରୀ ଥିଲେ ବର୍ତ୍ତମାନ ମିନିଷ୍ଟ୍ରୀ ଚେଞ୍ଜ ହୋଇଗଲା, ତେଣୁ ସବୁ ମନ୍ତ୍ରୀ ସବୁ ଚେଞ୍ଜ ହୋଇଗଲେ, ନୃତ୍ୟ ଶ୍ରେଷ୍ଠ ମନ୍ତ୍ରୀ ଅକ୍ରୁଡ ମଧ୍ୟ ରହିଛନ୍ତି, କିନ୍ତୁ ଶ୍ରେଷ୍ଠ ମନ୍ତ୍ରୀ ହେଉଛନ୍ତି ବିଷ୍ଣୁନାଙ୍କ ପ୍ରବର ମନ୍ତ୍ରୀ ଉଦ୍ଧବ। ଉଦ୍ଧବ ଶବ୍ଦର ଅର୍ଥ ହେଉଛି, ଆମେ କହିବା ଉଦ୍ଧବ ଶବ୍ଦର ଅର୍ଥ ହେଉଛି ବିଷ୍ଣୁନାଙ୍କ ପ୍ରବର, ଯେତେ ମନ୍ତ୍ରୀ ଅଛନ୍ତି ଶ୍ରେଷ୍ଠ ପ୍ରାଇମ ମିନିଷ୍ଟର ବା ଚିଫ୍ ମିନିଷ୍ଟର ଯାହା କୁହନ୍ତୁ, ଯେତେ ମିନିଷ୍ଟର ଅଛନ୍ତି ବିଭିନ୍ନ ମିନିଷ୍ଟ୍ରି ସବୁ ରହିଛନ୍ତି, ତେଣୁ ଚିଫ୍ ମିନିଷ୍ଟର ବା ପ୍ରାଇମ ମିନିଷ୍ଟର ହେଲେ ଉଦ୍ଧବ ବିଷ୍ଣୁନାଙ୍କ ପ୍ରବର ମନ୍ତ୍ରୀ। ଏବଂ କୃଷ୍ଣସ ଦୈତ ସଖା, କୃଷ୍ଣଙ୍କର ଅନେକ ସଖା ରହିଛନ୍ତି, ଶ୍ରେଷ୍ଠ ସଖା ହେଉଛନ୍ତି ଉଦ୍ଧବ। ଏକାଦଶ ସ୍କନ୍ଧ 14 ଅଧ୍ୟାୟରେ କହିବେ, ଉଦ୍ଧବ ନ ତଥା ମେ ପ୍ରିୟତମ ଆତ୍ମଯୋନି ନ ଶଙ୍କର ନ ସଂକର୍ଷଣ ନ ଶ୍ରୀ ନୈବାତ୍ମା ତଥା ଭବା। ଉଦ୍ଧବ ତୁମେ ମୋର ଏତେ ପ୍ରିୟ, ମୋର ନିଜ ପୁତ୍ର ବ୍ରହ୍ମା ମଧ୍ୟ ଏତେ ପ୍ରିୟ ନୁହନ୍ତି। ନ ତଥା ମେ ପ୍ରିୟ ଆତ୍ମଯୋନି କହିଲେ ବ୍ରହ୍ମା, ଶଙ୍କର ବା ଶିବଜୀ, ଏମିତିକି ସଂକର୍ଷଣ ତାଙ୍କର ନିଜର ବିସ୍ତାର ସେ, ଏମିତିକି ଲକ୍ଷ୍ମୀ ଦେବୀ ମଧ୍ୟ ତାଙ୍କର ଏତେ ପ୍ରିୟ ନୁହନ୍ତି, ଏମିତିକି ଅନ୍ୟ କଥା କ'ଣ କହିବା, ନୈବାତ୍ମା ମୋର ଆତ୍ମା ମଧ୍ୟ ମୋର ଏତେ ପ୍ରିୟ ନୁହଁ ଯଥା ଭବା, ଯେଭଳି ତୁମେ ମୋର ପ୍ରିୟ। ତେଣୁ ସେ କଥା କହିଲି କୃଷ୍ଣ ସେ ଦୈତ ସଖା, ମୋର ଏ ଶ୍ରେଷ୍ଠ ସଖା ଇଏ ଦୈତ ସଖା। ଅବଶ୍ୟ ବୃନ୍ଦାବନରେ ସବୁ ରହିଛନ୍ତି, ଅନ୍ୟ ସଖାମାନେ ସବୁ ରହିଛନ୍ତି, ଯେମିତି ସୁବଳ ସୁଦାମ ଇତ୍ୟାଦି, ସେମାନେ ଆଉ ଟିକେ ଉନ୍ନତ ସ୍ତର, କାହିଁକିନା ସେମାନେ ଏଠି ରହୁଛି ସମ୍ଭ୍ରମ ସଖ୍ୟ, ସେଇଟା ହେଉଛି ବିଶ୍ରମ ସଖ୍ୟ, ସେଠି କୌଣସି ସଖ୍ୟରେ ବିଶ୍ରମ ଭୟ କିଛି ନାହିଁ ବା ଏସବୁ କିଛି ଚିନ୍ତା ନାହିଁ, ସମ୍ମାନ ଇତ୍ୟାଦି କିଛି ନାହିଁ, କାନ୍ଧ ଉପରେ ଚଢ଼ିଯାଉଛନ୍ତି ଭଗବାନଙ୍କର କାନ୍ଧ ଉପରେ, ଏସବୁ କଥା ରହିଛି। କିନ୍ତୁ ବର୍ତ୍ତମାନ ତ ଭଗବାନ ମଥୁରାରେ ଅଛନ୍ତି, ବୃନ୍ଦାବନ ନାହାନ୍ତି, ତେଣୁ ମଥୁରାରେ ଶ୍ରେଷ୍ଠ ସଖା ଯିଏ ହେଉଛନ୍ତି ଦୈତ ସଖା, ଶ୍ରେଷ୍ଠ ହେଉଛନ୍ତି ଉଦ୍ଧବ। ଏବଂ ଶିଷ୍ୟ ବୃହସ୍ପତି ସାକ୍ଷାତ, ଇଏ ଆମେ ଯଦି ଫରେନ୍ ଯାଉଛୁ ପାଠ ପଢ଼ିବା ପାଇଁ ତାହେଲେ କେତେ ଗର୍ବ ହୋଇଯାଉଛି, କିନ୍ତୁ ଇଏ ଗଲେ ସ୍ୱର୍ଗକୁ ଗଲେ ପାଠ ପଢ଼ିବା ପାଇଁ ବୃହସ୍ପତିଙ୍କ ପାଖରେ ପାଠ ପଢ଼ିଲେ, ଏବଂ ବୃହସ୍ପତି ସମସ୍ତଙ୍କୁ ନିଜେ ପଢ଼ାନ୍ତି ନାହିଁ, ତାଙ୍କର ଶିଷ୍ୟମାନଙ୍କୁ ଦେଇଦିଅନ୍ତି ପଢ଼ିବା ପାଇଁ ଦାୟିତ୍ୱ ଦେଇଦିଅନ୍ତି, କିନ୍ତୁ ଉଦ୍ଧବଙ୍କୁ ବୃହସ୍ପତି ନିଜେ ଶିକ୍ଷା ଦେଲେ। ବୃହସ୍ପତି ଭଗବାନଙ୍କୁ ଜଣେ ବିଭୂତି ବର୍ଣ୍ଣନା କରାଯାଇଛି, ସେ ଜଣେ ଭଗବାନ ବିଭୂତି, ତେଣୁ ସେ ବୃହସ୍ପତି ନିଜେ ତାଙ୍କୁ ଶିକ୍ଷା ଦେଇଥିଲେ। ଶିଷ୍ୟ ବୃହସ୍ପତି ସାକ୍ଷାତ ଉଦ୍ଧବ ବୁଦ୍ଧି ସତ୍ତମ, ଉଦ୍ଧବ ବୁଦ୍ଧିମାନ ଶ୍ରେଷ୍ଠ, ସେ ବୁଦ୍ଧି ସତ୍ତମ, ଇଏ ହେଉଛି ଉଦ୍ଧବଙ୍କର କ୍ୱାଲିଫିକେସନ। ଏହି ଶ୍ରେଷ୍ଠ ବ୍ୟକ୍ତି ଇଏ କହିବେ ଗୋପୀମାନଙ୍କର ଶ୍ରେଷ୍ଠତା ପ୍ରଦର୍ଶନ କ'ଣ ସେ ସ୍ଥାପନ କରିବେ, ଗୋପୀମାନଙ୍କ ଶ୍ରେଷ୍ଠତା ସ୍ଥାପନ କରିବେ, ଆଉ ସାଧାରଣ ବ୍ୟକ୍ତିଙ୍କ କଥା କ'ଣ କହିବା। ଏତେ ସ୍ତରରେ ରହିଛନ୍ତି ଉଦ୍ଧବ, ସେ ତାଙ୍କର ଶ୍ରେଷ୍ଠତା କରି ସ୍ଥାପନ କରିବେ, ତା ନୁହଁ, ତାଙ୍କର ପାଦଧୂଳି କାମନା କରିବେ, ପାଦଧୂଳି ଟିକେ ମୋତେ ମିଳନ୍ତା କି, ତାଙ୍କର ପାଦଧୂଳି ତାଙ୍କର ଯେଉଁ ସେମାନେ ଯେଉଁ ଗାନ କରିବେ, ଗୋପୀମାନଙ୍କର ଗାନ, ଏ ସମସ୍ତ ତ୍ରିଭୁବନକୁ ପବିତ୍ର କରିଦେବ, ଏସବୁ ଆସିବ ଉଦ୍ଧବଙ୍କର। ତା ପୂର୍ବରୁ ଉଦ୍ଧବ ଭାବୁଥିଲେ ମୁଁ ଭଗବାନଙ୍କୁ ଅତ୍ୟନ୍ତ ପ୍ରିୟ, କିନ୍ତୁ ତାଙ୍କର ଦୂର ହୋଇଗଲା, ସେ ଧାରଣା ଦୂର ହୋଇଗଲା, ତାଙ୍କ ଗୋପୀମାନଙ୍କ ତୁଳନାରେ କିଛି ନୁହଁ, ଏହିଭଳି ଭାବରେ ତାଙ୍କ ଧାରଣା ହେଲା। ତେଣୁ ତାଙ୍କ ପାଦଧୂଳି ପ୍ରାର୍ଥନା କରିବେ, ତାଙ୍କୁ ତ ମାଗିଲେ ଦେବେନି, ଭଗବାନ କହିଲେ ପ୍ରଭୁ ମୋର ବ୍ୟବସ୍ଥା କରନ୍ତୁ, ମୁଁ ଯେମିତି ତାଙ୍କ ପାଦଧୂଳି ପ୍ରାପ୍ତ ହେବି ଡେଲି। ଆମେ ମଧ୍ୟ ସେହିଭଳି ଭାବରେ ପ୍ରାର୍ଥନା କରୁଛେ, କ'ଣ ତା ଦେହ ଚରଣ ସେବି ଭକ୍ତ ଦାସବାର ପଦରେଣୁ ମୋର ପଞ୍ଚଗ୍ରାସ, ତାଙ୍କର ପଦରେଣୁ ମୁଁ ମଥାରେ ଗ୍ରାସ କରିବା ପାଇଁ ଚାହୁଁଛନ୍ତି ପଞ୍ଚଗ୍ରାସ। ଏଭଳି ଭାବରେ ଇଏ ଯେଉଁମାନେ ଆମର ଉନ୍ନତ ସ୍ତରରେ ଅଛନ୍ତି, ତାଙ୍କର ଏହିଭଳି ଭାବରେ ତାଙ୍କର କୃପା ପ୍ରାର୍ଥନା କରିବା, ଉନ୍ନତ ସ୍ତରରେ ସେମାନେ ଅଛନ୍ତି, ସେହିଭଳି ଭାବରେ ଆମେ ଉନ୍ନତ ସ୍ଥିତିକୁ ଯାଇପାରିବା। ତେଣୁ ଏଠି ସାକ୍ଷାତ ବୁଦ୍ଧେ ଉଦ୍ଧବ ବୁଦ୍ଧି ସତ୍ତମ, ବୁଦ୍ଧିମାନ ଭିତରେ ଶ୍ରେଷ୍ଠ ବ୍ୟକ୍ତି, ତେଣୁ ଏଠି ପ୍ରଭୁପାଦ ମହାରାଜ ତ ନାହିଁ, ତାଙ୍କର ଶିଷ୍ୟମାନେ ଦେଇଛନ୍ତି, ସେ କହୁଛନ୍ତି ଶ୍ରୀକୃଷ୍ଣ କାହିଁକି ଉଦ୍ଧବଙ୍କୁ ବୃନ୍ଦାବନ ପଠାଇଥିଲେ, ବିଭିନ୍ନ ଆଚାର୍ଯ୍ୟମାନେ ତାର କାରଣ ଦେଇଛନ୍ତି। ଭଗବାନ ଯେଉଁ ଗଲେ ଦଶମ ସ୍କନ୍ଧ 39 ଅଧ୍ୟାୟରେ ସେସବୁ କଥା ବର୍ଣ୍ଣନା କରାଯାଇଛି, ଗୋପୀମାନେ କ୍ରନ୍ଦନ କରୁଥିଲେ, ଗୋବିନ୍ଦ ଦାମୋଦର ମାଧବେଦୀ ବିସୃଜ ଲଜ୍ଜା ରୁଦୁଷ୍ମ ସୁସ୍ୱର, ଲଜ୍ଜାକୁ ତ୍ୟାଗ କରିଦେ, ତା ପୂର୍ବରୁ କୃଷ୍ଣ ଏବଂ ଗୋପୀମାନଙ୍କର ଯେଉଁ ଚାଲିଥିଲା ଇତ୍ୟାଦି ସବୁ ରାସଲୀଳା ଇତ୍ୟାଦି ସବୁ ଗୋପନରେ ଚାଲିଥିଲା, ଆଜି ପ୍ରକାଶ ହୋଇଗଲା, ଲଜ୍ଜାକୁ ତ୍ୟାଗ କରିଦେଲେ, ଆଉ ରକ୍ଷା କରିପାରିଲେନି, ଲଜ୍ଜାକୁ ରଖିପାରିଲେ ଘୋଡ଼େଇକୁ ରଖିପାରିଲେ ନାହିଁ, ଲଜ୍ଜା ଧାରଣ କରିପାରିଲେ ନାହିଁ, ବିସ୍ମୃତ ଲଜ୍ଜା ଲଜ୍ଜାକୁ ତ୍ୟାଗ କରି ରୁଦୁଷ୍ମ ସୁସ୍ୱର ବହୁତ ଉଚ୍ଚ ସ୍ୱରରେ କ୍ରନ୍ଦନ କରିବା ପାଇଁ ଲାଗିଲେ, ଗୋବିନ୍ଦ ଦାମୋଦର ମାଧବେଦୀ, ତେଣୁ ଏଇଯୋଗୁଡ଼ କ୍ରନ୍ଦନ କରୁଥିଲେ, ତେଣୁ ଭଗବାନ ତାଙ୍କୁ ଦୂତମାନଙ୍କ ହାତରେ ସନ୍ଦେଶ ପଠାଇଥିଲେ ଯେ ଆୟାସେ ମୁଁ ଆସିବି, ଏ କଥା କହିଥିଲେ। ସେଇଥିପାଇଁ ଗୋପୀମାନେ ଜୀବନ ଧାରଣ କରି ରହିଥିଲେ, ନହେଲେ ସେମାନେ ମୃତ୍ୟୁବରଣ କରିଯାଇଥାନ୍ତେ। ତେଣୁ ଯେଉଁ କହିଥିଲେ ତ ବର୍ତ୍ତମାନ ଆସିପାରୁନି, ଦଶମ ସ୍କନ୍ଧ 39 ଅଧ୍ୟାୟ 35 ଶ୍ଳୋକରେ କଥା କୁହାଯାଇଛି। ଏବଂ ଯେତେବେଳେ ନନ୍ଦ ମହାରାଜ ମଧ୍ୟ ଗଲେ ଭଗବାନଙ୍କ ସହିତ ମଥୁରାକୁ ଯାଇଥିଲେ, ତାଙ୍କୁ ଯେତେବେଳେ ଫେରାଇ ଦେଇଥିଲେ ସେତେବେଳେ ମଧ୍ୟ ସେ କଥା କହିଥିଲେ, ଦଷ୍ଟୁମ୍ ଏଶ୍ୟାମ, ମୁଁ ଦେଖିବା ପାଇଁ ତୁମକୁ ଆସିବି, ଏକଥା କହିଲେ, ରହିବା ପାଇଁ ଆସିବି ନାହିଁ, ଦଷ୍ଟୁମ୍ ଏଶ୍ୟାମ କହିଥିଲେ, ଦଷ୍ଟୁମ୍ ଏଶ୍ୟାମ। ପ୍ରକୃତରେ ଯେଉଁ ଭଗବାନ ଆସିଛନ୍ତି ବୃନ୍ଦାବନକୁ ସେଇଟା ଭାଗବତ ବର୍ଣ୍ଣନା କରାଯାଇ ନାହିଁ, କାହିଁକି ବର୍ଣ୍ଣନା କରାଯାଇ ନାହିଁ ନା, ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି ଯେଉଁ ଯାଦବମାନଙ୍କୁ ଯେଉଁ ଭଗବାନ ତାଙ୍କ ଧାମକୁ ଫେରାଇଲେ, ବାଡ଼ିଆ ପିଟା କରି ତାଙ୍କ ଭିତରେ ମୃତ୍ୟୁବରଣ କଲେ, ଏଇଭଳି ଭାବରେ ସେ ଦୃଶ୍ୟଟିକୁ ବର୍ଣ୍ଣନା କଲେ, କିନ୍ତୁ ଗୋପୀମାନଙ୍କୁ ବୃନ୍ଦାବନବାସୀମାନଙ୍କୁ ଯେଉଁ ପଠାଇଲେ ତାଙ୍କ ଧାମକୁ, ସେ ବହୁତ ଆନନ୍ଦରେ ସବୁ ପଠାଇଛନ୍ତି, ସବୁ ମାନେ କ'ଣ ଗୋଟିଏ ମୁହୂର୍ତ୍ତରେ ସବୁ ପଳାଇଗଲେ। ଏ ଦଶମ ସ୍କନ୍ଧ 78 ଅଧ୍ୟାୟରେ ଗୋଟେ ଶ୍ଲୋକ ଅଛନ୍ତି, ତା'ର ଭାଷ୍ୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି, ଏ ଗୋଟେ ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି। ସବୁ ଭଗବାନ ଯେତେବେଳେ ମଥୁରାରେ ଯେଉଁ ରହିଛି ଦନ୍ତବକ୍ର ଦନ୍ତିହା ବୋଲି ଗୋଟେ ସ୍ଥାନ ଅଛି, ଦନ୍ତିହା ଆପଣଙ୍କର ଅଛି ପୁରା ଇଏ ସ୍ଥାନ ସେଠି ଅଛି ଆପଣ ବୃନ୍ଦାବନ ଅଛନ୍ତି ନାହାନ୍ତି ବୃନ୍ଦାବନ ବସି ନାହାନ୍ତି ଦତିହା ବୋଲି ଗୋଟେ ସ୍ଥାନ ଅଛି ମଥୁରାରେ ସେଇଠି ଦନ୍ତ ପାଖରୁ ଭଗବାନ ହତ୍ୟା କରିଥିଲେ ହତ୍ୟା କଲା ପରେ ସେ ଆସିଲେ ବୃନ୍ଦାବନକୁ ଆସିଲେ ବୃନ୍ଦାବନ କିଛି ମାସ ରହି ବୃନ୍ଦାବନବାସୀମାନଙ୍କୁ ପଠାଇଦେଲେ ଭଗବାନ ଧାମ ପଠାଇଦେଲେ ଭାଗବତ ବର୍ଣ୍ଣନା କରାଯାଇ ନାହିଁ କାହିଁକି ବର୍ଣ୍ଣନା କରାଯାଇ ନା କାରଣ ହେଉଛି ଏଇଟା ତେଣୁ ଗୋଟାଏ ଦିନ ଦେଖିଲା ବେଳକୁ ବୃନ୍ଦାବନରେ କେହି ନାହାନ୍ତି ବିଲେଇ କୁକୁଟ ଭାବରେ କେହି ନାହାନ୍ତି ଆଉ ସମସ୍ତେ ପଳେଇ ଯାଇଛନ୍ତି ଭଗବତ ଧାମକୁ ତେଣୁ ଇଏ ଯେଉଁ ଭଗବାନ କହିଲେ ଦ୍ରଷ୍ଟୁ ମେଶ୍ୟାମ ମୁଁ ରହିବା ପାଇଁ ଆସିବିନି ଦେଖିବା ପାଇଁ ଆସିବି ବୋଲି କହିଥିଲେ ଏଇଭଳି ଭାବରେ କହି ନନ୍ଦ ମହାରାଜକୁ ଫେରାଇଥିଲେ ଏଇଟା ବର୍ଣ୍ଣନା କରାଯାଇଛି କେଉଁଥିରେ 45 ଅଧ୍ୟାୟରେ ହଁ 45 ଅଧ୍ୟାୟରେ କୁହାଯାଇଛି ତେଣୁ ଏଇଭଳି ଭାବରେ ନନ୍ଦ ଏବଂ ଯଶୋଦା ସେଇଭଳି ଭାବେ ଭଗବାନ ବିରହରେ କେମିତି ଜୀବନଯାପନ କରାଇବେ ସାତ୍ତ୍ୱିକ ବିକାର ଯେଉଁ ସକାଳୁ ଚାଲିଛି ଏଇସବୁ ଦେଖିବା ଆଙ୍କର ପାଖରେ ସେଇଭଳି ଭାବେ ରହିଛି ସବୁ ଆସିବ ସାତ୍ତ୍ୱିକ ବିକାର ସବୁ ସେମାନେ କେହି ରୋଷେଇ କରୁନାହାନ୍ତି ଖାଦ୍ୟ ଗ୍ରହଣ କରୁନାହାନ୍ତି ଆମର ଶ୍ରୀଶ୍ରୀମନ୍ ଗୌରବନ୍ଧୁ ସ୍ୱାମୀ ମହାରାଜ କହୁଥିଲେ ତାଙ୍କର ସବୁ ସେ ଯେଉଁ ସ୍ଥାନ ରହିଛି ସେଠି ସବୁ ବୁଢ଼ିଆଣି ସବୁ ବସା ବାନ୍ଧି ଦେଇଛି ଆଉ କିଛି ନାହିଁ ରୋଷେଇ ଘର ଏଇଭଳି ଭାବରେ ରହିଯାଇଛି ଅବସ୍ଥା ରୋଷେଇବାସ ନାହିଁ କିଛି ନାହିଁ ଉଦ୍ଧବ ଯେତେବେଳେ ଯିବେ ତାଙ୍କ ପାଇଁ ବ୍ୟବସ୍ଥା କରିବେ ରୋଷେଇ କରିବେ ସଫାସଫି କରିକିରି ତା ପୂର୍ବରୁ ନଥିଲା ରୋଷେଇବାସ ଏସବୁ କଥା ଆସିବ ତେଣୁ ଭଗବାନ ତାଙ୍କର ପ୍ରତିଜ୍ଞାକୁ ତ ଇଏ କରିବେନି ସେଥିପାଇଁ ପଠାଇଲେ ଏ ଉଦ୍ଧବଙ୍କୁ ପଠାଇଲେ ଯଦି ପ୍ରଶ୍ନ ହେବ କାହିଁକି କୃଷ୍ଣ ନନ୍ଦ ଏବଂ ଯଶୋଦାଙ୍କୁ ମଥୁରାକୁ ଡାକିଲେ ନାହିଁ କାହିଁକି କାରଣ କ'ଣ ଜୀବ ଗୋସ୍ୱାମୀ ସେଇଟା କହିଛନ୍ତି ବସୁଦେବ ଏବଂ ଦେବକୀଙ୍କ ସାଙ୍ଗରେ ସ୍ନେହମୟ ଭାବ ବିନିମୟ କରୁଥିଲେ ସେତେବେଳେ ସେହି ଏକା ସମୟରେ ଏବଂ ଏକା ସ୍ଥାନରେ ନନ୍ଦ ଓ ଯଶୋଦାଙ୍କ ସାଙ୍ଗରେ କୃଷ୍ଣଙ୍କର ସ୍ନେହପୂର୍ଣ୍ଣ ଭାବର ଆଦାନ ପ୍ରଦାନ ଭଗବାନ ଲୀଳାରେ ହୁଏତ ବିଶୃଙ୍ଖଳା ଅବସ୍ଥା ସୃଷ୍ଟି କରିଥାନ୍ତା ଅଲଗା ଅଲଗା ପ୍ରକାର ଭାବ ରହିଛି ଆମେ କହିଥିଲେ ଭଗବାନ ନିଜକୁ ଦୁଇ ସେଟ୍ରେ ବିସ୍ତାର କରିଛନ୍ତି ଦୁଇ ସେଟ୍ ହୋଇଯାଇଛନ୍ତି ଗୋଟିଏ ସେଟ୍ରେ ନନ୍ଦ ମାନେ ସବୁ ଯେଉଁ ଆସୁଛନ୍ତି ସେମାନେ କୃଷ୍ଣଙ୍କ ବିରହରେ ଆସୁଛନ୍ତି କିନ୍ତୁ ଆଉ ଗୋଟେ ସେଟ୍ରେ କୃଷ୍ଣ ଆସିଛନ୍ତି ନନ୍ଦଙ୍କ ସାଙ୍ଗରେ ତେଣୁ ଏକ ସମୟରେ ଦୁଇଟା ଲୀଳା ଚାଲିଛି ପ୍ରକଟ ଲୀଳା ଏବଂ ଅପ୍ରକଟ ଲୀଳା ଏବଂ ଅଚିନ୍ତ୍ୟ ଲୀଳା ସବୁ ଭଗବାନଙ୍କର ଏଇଟା ସହଜ ବୁଝିବା ଏତେ ସହଜ ନୁହଁ ଭଗବାନ ପ୍ରକଟ ଅଛନ୍ତି ପୁଣି ପ୍ରକଟ ନାହାନ୍ତି ବୃନ୍ଦାବନରେ ଉଦ୍ଧବ ଯେତେବେଳେ ଆସିବେ ସେ ଦେଖିବେ ସେ କଥା ଏସବୁ କଥା ରହିଛି ତେଣୁ ଏଇଭଳି ଭାବରେ ଭଗବାନ ପଠାଇଲେ ପଠାଇବେ ଉଦ୍ଧବଙ୍କୁ ପଠାଇବେ ତେଣୁ ଏଠି ବିଶ୍ୱନାଥ ଚକ୍ରପୁର ଠାକୁର ତାଙ୍କ ଭାଷାରେ କହୁଛନ୍ତି ଯେ ମନ୍ତ୍ରୀ ଇତି ବ୍ରଜସ୍ଥାନଂ ସାନ୍ତ୍ୱନଂ ମୟା ମନ୍ତ୍ରଣୟା ସମ୍ଭବେ ତଦ୍ ଅଭିନମ୍ ଇତି ଭାବ କୃଷ୍ଣସ୍ୟ ଦୈତ ବଲ୍ଲଭ ଇତ୍ୟତ ଏବ ବ୍ରଜପ୍ରେମ ସୁଧାପାନ ଯୋଗ୍ୟତା ଇତି ଭାବ ମନ୍ତ୍ରୀ ଅର୍ଥ ହେଉଛି ବ୍ରଜସ୍ଥାନଂ ସାନ୍ତ୍ୱନଂ ମନ୍ତ୍ରଣା ଦେବେ ମନ୍ତ୍ରୀମାନେ ମନ୍ତ୍ରଣା ଦେବେ ଆମେ ମନ୍ତ୍ର ଉଚ୍ଚାରଣ କରୁଛୁ ହରେ କୃଷ୍ଣ 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 ହରେ 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 ରାମ 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 ମନ୍ତ୍ର ମନକୁ ତ୍ରାୟତେ ଏ ମନକୁ କଣ୍ଟ୍ରୋଲ କରିବା ବହୁତ ବହୁତ ସହଜ ନା କଷ୍ଟ ଅସମ୍ଭବ କହିଲେ ଅର୍ଜୁନ କହିଲେ ଅସମ୍ଭବ ମନକୁ ଯଦି ଆମେ ନିୟନ୍ତ୍ରଣ କରିଦେବା ଆମ ଜୀବନ ସାର୍ଥକତା ଆସିଯିବ ଆଉ କରୋନା ପାଇଁ ଭୟ ହେବ ନାହିଁ ମନକୁ ଯଦି ଆମେ କଣ୍ଟ୍ରୋଲ ରଖିଦେବା ମନର କଣ୍ଟ୍ରୋଲରେ ଆମେ ଥିଲେ ଆମର ଭୟ ଆସିବ କରୋନା ପାଇଁ ହେଉ ବା ଯେକୌଣସି ପାଇଁ ହେଉ ଭୟ ଆସିବ ଆରିଷ୍ଟଟଲ ନା କିଏ ଥିଲେ ସିଏ ଗ୍ରୀସ୍ର ଫିଲୋସଫର ଯେତେବେଳେ ତାଙ୍କୁ କୁହାଗଲା ଯେ ତାଙ୍କୁ ଦଣ୍ଡ ଦିଆଯିବ ମୃତ୍ୟୁଦଣ୍ଡ ଦିଆଯିବ ବିଷ ପାଳନ କରି ସେ ମୃତ୍ୟୁବରଣ କରିବେ ସେ କହିଲେ ମୋତେ ପ୍ରଭୁପାଦ ମହାରାଜ ଏଇଟା କହିଛନ୍ତି ମୋତେ କହିଲେ ତୁମେ ପ୍ରଥମେ ମୋତେ ଜାଣ ମୋତେ ଧର ତାପରେ ମୋତେ ଦଣ୍ଡ ଦେବ ସେ ବିଷ ପାଳନ କରିଦେଲେ ବିଷକୁ ପାଳନ କରିଦେଲେ ତାଙ୍କର ଭୟ ହେଲା ନାହିଁ କାରଣ ସେ ଜାଣିଛନ୍ତି ତାଙ୍କର ମୃତ୍ୟୁ ନାହିଁ ସକ୍ରେଟିସ୍ ହଁ ରାଇଟ୍ ଇଟାଲୀ କେଉଁଠିକାର ସେ ଗ୍ରୀସ୍ର ନା ରାଇଟ୍ ଗ୍ରୀସ୍ର ନା ହଁ ସକ୍ରେଟିସ୍ ହଁ ଜଣେ ବଡ଼ ଫିଲୋସଫର ଆଉ ମଧ୍ୟ କୁହାଯାଇଛି ଇଟାଲୀ ମଧ୍ୟ ନା କେଉଁଠି ରୋମ୍ ଯେତେବେଳେ ଜଳି ଯାଉଥିଲା ସେତେବେଳେ ଜଣେ ଭାଓଲିନ୍ ବଜାଉଥିଲେ ଏଇଟା ମଧ୍ୟ ରହିଛି ଭୌତିକ ପରିସ୍ଥିତିରେ ସେମାନେ ଆଫେକ୍ଟେଡ଼୍ ହେବେ ନାହିଁ ପରମାର୍ଥିକ ସ୍ଥିତିରେ ଅଛନ୍ତି ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି ଭୌତିକ ପରିବେଶରେ ଯାହା ହେଲେ ମଧ୍ୟ ସେମାନେ ବିଚଳିତ ହେବେ ନାହିଁ ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ କୁହାଗଲା ଗୋଟେ ଶ୍ଳୋକ ଅଛି, ଯଂ ଲବ୍ଧ୍ୱା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତ ଯସ୍ମିନ୍ ସ୍ଥିତୋ ନ ଦୁଃଖେନ ଗୁରୁଣାପି ବିଚାରିଲେ। ଯେତେ ବଡ଼ ଦୁଃଖ ହେଉ, ଗୁରୁଣା ବି କେତେ ବଡ଼ ଦୁଃଖ ହେଲେ ମଧ୍ୟ ସେମାନେ ବିଚଳିତ ହେବେ ନାହିଁ। ଯେଉଁ ସ୍ଥିତିକି ଗଲେ, ସେ ସ୍ଥିତି ଯଦି ମନକୁ ଆମେ ନିୟନ୍ତ୍ରଣ କରିଦେବା ତାହେଲେ ସେ ସ୍ଥିତି ଆମେ ପ୍ରାପ୍ତ ହୋଇଯିବା। ମନକୁ ନିୟନ୍ତ୍ରଣ କରିବା ତ ସହଜ ନୁହଁ। ଯାହା ବି ହେଉ, ଇଏ ଯେଉଁ ମନ ରହିଛି ମନ୍ତ୍ରୀ, ମନକୁ ତ୍ରାହେତେ ଏତି ମନ୍ତ୍ର, ମନ୍ତ୍ର ଶବ୍ଦ ଅର୍ଥ ହେଉଛି, ତେଣୁ ଇଏ ମନ୍ତ୍ରୀ ମନ୍ତ୍ରଣା ଦେବେ। ସେଠୁ କହିବେ ମନ୍ତ୍ରୀ ଇତି ବ୍ରଜସ୍ଥାନାଂ ସାନ୍ତ୍ୱନାଂ, ବ୍ରଜବାସୀମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ସେ ସକ୍ଷମ ହେବେ। ସାନ୍ତ୍ୱନାଂ ମୟା ମୟା ମନ୍ତ୍ରଣୟା ସମ୍ଭବେ ତତ୍ ଅଭିଜ୍ଞଂ ଇତି ଭାବ। ଭଗବାନ ସେଠି ସବୁ ସନ୍ଦେଶ ଦେବେ, ଭଗବାନ ଦେବେ ଏବଂ ଉପଯୁକ୍ତ ପାତ୍ର ହିସାବରେ ଦେବେ, ଉଦ୍ଧବଙ୍କୁ ପଠେଇବେ, ଏହି ଭାବରେ ପଠାଉଛନ୍ତି। କୃଷ୍ଣସ୍ୟ ଦୈତୁ କହିଲେ ବଲ୍ଲଭ ଇତ୍ୟତଃ ଏବ ବ୍ରଜପ୍ରେମ ସୁଧାପାନ ଯୋଗ୍ୟତା ଇତି ଭାବ। ବ୍ରଜପ୍ରେମ ସୁଧାପାନ କରିବା ପାଇଁ ସମସ୍ତେ ଯୋଗ୍ୟ ନୁହନ୍ତି, ଇଏ ତାଙ୍କର ପ୍ରିୟ, ତେଣୁ ସେ ସେଥିପାଇଁ ତାଙ୍କୁ ପଠେଇବେ। ତୃତୀୟ ସ୍କନ୍ଦରେ ଗୋଟେ ଶ୍ଳୋକ ଅଛନ୍ତି, ଇଏ ଉଦ୍ଧବ ମୋଠାରୁ ଅଣୁମାତ୍ର ଉଣା ନୁହନ୍ତି, ଅଣୁମାତ୍ର ମୋଠାରୁ ଉଣା ନୁହନ୍ତି ସେ, କାହିଁକି ଗୋଟେ ଅଛନ୍ତି ଉଦ୍ଧବ କାହିଁକି ମୋଠାରୁ ଅଣୁମା ନ ଉଦ୍ଧବ ଅଣୁ ଅପି ମନ୍ୟୁ ନ, ଏ ତୃତୀୟ ସ୍କନ୍ଦରେ ଶ୍ଳୋକଟି ଅଛନ୍ତି। ଏ ଉଦ୍ଧବଙ୍କୁ ପଠେଇ ଭଗବାନ ଯେଉଁ ପଠେଇବେ ଉଦ୍ଧବଙ୍କୁ କେଉଁଠିକି ପଠେଇବେ, କେଉଁଠିକି ପଠେଇବେ, କେଉଁଠିକି ନାଇଁ ଉଦ୍ଧବ ଉଦ୍ଧବ ପଠେଇବେ ସିନା, ଏବେ ପଠେଇବେ, ଲାଷ୍ଟକୁ ପଠେଇବେ କେଉଁଠିକି, କ'ଣ ବଦ୍ରୀନାଥ, ବଦ୍ରୀନାଥ ପଠେଇବେ, କାହିଁକି ପଠେଇବେ ବଦ୍ରୀନାଥ, ନା କାରଣ ହେଉଛି କାହିଁକି ପଠେଇବେ, ନା ଭଗବାନଙ୍କର ସବୁଆଡ଼େ ଲୀଳା ହୋଇଗଲା। ତୃତୀୟ ସ୍କନ୍ଦରେ ଶ୍ଳୋକଟି ଅଛନ୍ତି, ଭଗବାନ ସବୁଠି ଲୀଳା କଲେ, ତାଙ୍କର ଲୀଳା ପୁରୁଷୋତ୍ତମ ସବୁଠାରେ ଲୀଳା କଲେ, କିନ୍ତୁ ସେ ଯାଇନାହାନ୍ତି ବଦ୍ରୀନାଥକୁ ଯାଇନାହାନ୍ତି, ଆଉ ସବୁ ସ୍ଥାନକୁ ଯାଇଛନ୍ତି। ଏଠି ଗୋଟେ ଶ୍ଳୋକଟି ଅଛନ୍ତି, ତୃତୀୟ ସ୍କନ୍ଦ କେଉଁ ଅଧ୍ୟାୟରେ, ଯେ ମୋଠାରୁ ନୋ, ହଁ ତୃତୀୟ ସ୍କନ୍ଦ ଚତୁର୍ଥ ଅଧ୍ୟାୟ 31 ଶ୍ଳୋକରେ ଏଠି ରହିଛନ୍ତି, ନୋ ଉଦ୍ଧବ ଅଣୁ ଅପି ମନ୍ୟୁ ନ ଯତ୍ ଗୁଣେଇ ନାଦିତ ପ୍ରଭୁ। ସେ ଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ, ସତ୍ୱଗୁଣ ଦ୍ୱାରା ମଧ୍ୟ ପ୍ରଭାବିତ ହୁଅନ୍ତି ନାହିଁ, ରଜଗୁଣ ତଗୁଣ କଥା କ'ଣ କହିବା। ଅତ ମତ୍ ବୈନଂ ଲୋକଂ ଗ୍ରାହ୍ୟନ୍ ଇହତି, ସେଥିପାଇଁ ଉଦ୍ଧବ ରହିଲେ, ବର୍ତ୍ତମାନ ମଧ୍ୟ ରହିଛନ୍ତି, ରାମଚନ୍ଦ୍ର ଚାଲିଗଲେ ହନୁମାନ ରହିଛନ୍ତି, ଭଗବାନ ଚାଲିଗଲେ ଉଦ୍ଧବ ରହିଛନ୍ତି। ଭଗବାନ କପିପତି ଦାସେ ହନୁମାନ ଭଗବାନଙ୍କ ଲୀଳାକୁ ବିସ୍ତାର କରୁଛନ୍ତି, ଉଦ୍ଧବ ମଧ୍ୟ ଭଗବାନଙ୍କ ଲୀଳାକୁ ବିସ୍ତାର କରୁଛନ୍ତି। କାହିଁକି ସେଇଟା କଲେ, ନା ବର୍ଣ୍ଣନା କରାଯାଇଛି ଯେ ଭଗବାନ ଯେତେବେଳେ ଲୀଳା କରୁଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ ସବୁଆଡ଼େ ଲୀଳା କଲେ, ସବୁ ସ୍ଥାନରେ ଲୀଳା କଲେ, କିନ୍ତୁ ସ୍ୱ ପ୍ରତିମୂର୍ତ୍ତି ଉଦ୍ଧବଶ୍ୟ ଯୋଗ୍ୟତା ମାହ ମଦ ବୈନଂ, ଏଇଟା ମୁଁ ଲେଖିନି ଏଠି, ସବୁଠି ଲୀଳା କଲେ, ସ୍ୱର୍ଗକୁ ଗଲେ, 6 ଦିନରେ ଯେତେବେଳେ ହେଇଥିଲେ ଯାଇ ସ୍ୱର୍ଗକୁ ବୁଲିକି ଫେରି ଆସିଲେ, ଏ ସରି 1 ବର୍ଷରେ ଯେତେବେଳେ ହେଇଥିଲେ ତୃଣାବ୍ରତ ଜାହାଜକୁ ମଗେଇଦେଲେ, ଉଡ଼ାଜାହାଜରେ ପଳେଇଗଲେ, କ'ଣ ସ୍ୱର୍ଗକୁ ଯାଇ ବୁଲିକି ପଳେଇ ଆସିଲେ 1 ବର୍ଷରେ, ସବୁଆଡ଼େ ବି ଯାଇଛନ୍ତି, ଉତ୍ତରକୁ ଯାଇଛନ୍ତି, ଦକ୍ଷିଣକୁ ଯାଇଛନ୍ତି, ସବୁଆଡ଼େ ଗଲେ, ସୂତଳ ଲୋକକୁ ଗଲେ, ବଳିକ ପାଖ 10 85 ବର୍ଣ୍ଣନା କରାଯିବ, ବଳି ସୂତଳ ଲୋକକୁ ଯାଇ ପହଞ୍ଚିଲେ, ଯମରାଜଙ୍କ ପାଖକୁ ଯାଇଥିଲେ, ସ୍ୱର୍ଗକୁ ଯାଇଥିଲେ, ଏମିତିକି ଭଗବତ ଧାମକୁ ଯାଇ ଚାଲି ଯାଇଥିଲେ, ଅର୍ଜୁନକୁ ନେଇକି ଯାଇଥିଲେ, କିନ୍ତୁ ବଦ୍ରୀନାଥ ଯାଇନଥିଲେ, ସେଇଥିପାଇଁ ବଦ୍ରୀନାଥ ପଠେଇଲେ, ଏଭଳି କଥା ସବୁ ରହିଛି ଏଇଠି, ଏଇଠି ଅଛି ବୋଧେ ଏଇଟା, ହଁ 4-32 ଶ୍ଳୋକରେ କୁହାଯାଇଛି। ହଁ ଏ ଯେଉଁ ଶ୍ରୁତା ଶ୍ରୁତଦେବାଦି ମିଳନାର୍ଥଂ ବାଣାଦି ଅସୁରାଜାର୍ଥଂ ପାରିଜାହାଦି ଅନନାର୍ଥଂ ବ୍ରାହ୍ମଣ ପୁତ୍ରାଦି ଅନନାର୍ଥଂ ଦେବକୀ ପୁତ୍ରାଦି ଅନନାର୍ଥଂ ଚ ପ୍ରିୟ ମିଥିଳାକୁ ଯାଇଥିଲେ, ସମସ୍ତ ଭୂତଳ ଯେତେ ପୃଥିବୀରେ ଯେତେ ଅଛି ସବୁଠୁ ଯାଇଥିଲେ, ବୈକୁଣ୍ଠକୁ ଯାଇଥିଲେ, ସ୍ୱର୍ଗକୁ ଯାଇଥିଲେ, ସୂତଳକୁ ଯାଇଥିଲେ, ସମସ୍ତଙ୍କୁ ସବୁଠି ଯାଇଥିଲେ, କିନ୍ତୁ ସେଇଠି ବଦ୍ରିକାଶ୍ରମ ଅନାଗମନାଥ ତତ୍ରୈତ ଋଷିଜନାନାମ ଅପି ଉତ୍କଣ୍ଠା ମନୁସ୍ମୃତ୍ୟ। ସେଠି ଯେଉଁ ମୁନି ଋଷିମାନେ ରହିଛନ୍ତି ତାଙ୍କର ଉତ୍କଣ୍ଠାକୁ ସ୍ମରଣ କରି ଭଗବାନ ପଠେଇଲେ ଉଦ୍ଧବଙ୍କୁ। ଯିଏକି ମୋ ଠାରୁ ଅଣୁମାତ୍ର ନ୍ୟୁନ ନୁହନ୍ତି, ଉଦ୍ଧବଙ୍କର ସବୁ ଯୋଗ୍ୟତା ରହିଛି, ତେଣୁ ସେହି ଯୋଗ୍ୟତା ଏଠି କୁହାଯାଉଛି। ବ୍ରଜପ୍ରେମ ପାଳନ କରିବା ପାଇଁ ସେହି ଯୋଗ୍ୟତା ଦରକାର। ଆମର ବୈଷ୍ଣବ କବି ଜଣେ ରଚନା କରିଛନ୍ତି ଆଚାର୍ଯ୍ୟ ଜଣେ, କ'ଣ ରୂପ ରଘୁନାଥ ପଦେ ହୋଇବେ ଆକୁତି କବେ ହାମ ବୁଝବ ସେ ଯୁଗଲ ପିରିତି ବିଷୟ ଛାଡ଼ିଆ କବେ ଶୁଦ୍ଧ ହବେ ମନ କବେ ଆମ ବୁଝବ ସେ ଶ୍ରୀ ବୃନ୍ଦାବନ। ତେଣୁ ତାହା ପାଇଁ ଯୋଗ୍ୟତା ଦରକାର। ସେଇ ଯୋଗ୍ୟତା ଥିଲା ଉଦ୍ଧବଙ୍କର, ତେଣୁ ତାଙ୍କୁ ପଠେଇଲେ। ସଖେତି ବ୍ରଜଭୂମି ହଉ ସୁବଳ ସେବା ଉଜ୍ଜଳ ରସ ସଂଳାପ ହୃଦ ପଡ଼ି ହେଉନି ଏସବୁ ରହିଛି, ତେଣୁ ସେ ତାଙ୍କ ଯୋଗ୍ୟତା ରହିଛି ସେଠି ଯିବା ପାଇଁ। କିନ୍ତୁ ଏକସ୍ମିନ୍ ଶାସ୍ତ୍ରେ ବୃହସ୍ପତେ ରଫି ଗମସ୍ୟ ନ୍ୟୁନତ ସର୍ବ ମୁକୁଟୋତ୍ତମ କୃଷ୍ଣ ବସିକାରକଂ ପ୍ରେମ ଶାସ୍ତ୍ରମେନଂ କୃଷ୍ଣାଦି କୃଷ୍ଣ ଦୈତା ତତ୍ ବ୍ରଜେ ଗୋପିକା ଏବାଧ୍ୟା ପୈଥ୍ୟାଚନ୍ତି ଇତି ଭାବ। ଉଦ୍ଧବ ସବୁ ପାଠ ପଢ଼ିଲେ କିନ୍ତୁ ପ୍ରେମ ପାଠଟି ପଢ଼ିନାହାନ୍ତି, କାରଣ ସିଏ ତ ବୃହସ୍ପତି ଜାଣିନାହାନ୍ତି ସେ ପାଠ, ସେ କ'ଣ ପଢ଼େଇବେ। ତେଣୁ ବର୍ତ୍ତମାନ ଭଗବାନ ତାଙ୍କୁ ପଠାଉଛନ୍ତି, ସବୁ ପାଠ ପଢ଼ିଦେଇଛନ୍ତି, ସବୁ ଜ୍ଞାନ ଅଛି ମାଇନସ୍ ୱାନ୍, ଏଇଟା ହେଉଛି ପ୍ରେମ, କୃଷ୍ଣ ପ୍ରେମ। ଅବଶ୍ୟ କୃଷ୍ଣ ପ୍ରେମର ବିଭିନ୍ନ ସ୍ତର ରହିଛି, ଗୋପୀମାନଙ୍କର ଯେଉଁ ପ୍ରେମ ସେଇଟା ହାଇଏଷ୍ଟ ପ୍ରେମ, ସେ ପ୍ରେମ ବିଷୟରେ ତାଙ୍କ ଧାରଣା ନଥିଲା। ସାଧାରଣତଃ ସମସ୍ତେ ଭଗବାନଙ୍କୁ ଯେଉଁ ଆରାଧନା କରନ୍ତି ସ୍ତୁତି କରନ୍ତି, କେହି ଭଗବାନଙ୍କୁ ଗାଳି କରନ୍ତି ନାହିଁ, କିନ୍ତୁ ବ୍ରଜପ୍ରେମ ହେଉଛି ଭଗବାନଙ୍କୁ ଗାଳି କରିବେ, ଇଏ ହେଉଛି ବ୍ରଜପ୍ରେମ। ଆମେ ଶୁଣୁଥିଲେ କ'ଣ କ'ଣ ପ୍ରିୟା ଯଦି ମାନ କରି କର ଏବର୍ଷନ ବେଦ ସ୍ତୁତି ହେତେ ସେଇ ହରେ ମୋର ମନ ମାତା ଶୁଦ୍ଧ ବାସଲ କରେ ନ, ମାନେ କ'ଣ ମାତା ମୋରେ ବାନ୍ଧି ବାନ୍ଧନ୍ତି, ମାତା ମୋର ପୁତ୍ର ଅତି ଘେହ ଜ୍ଞାନ ବୋଲି ଭାବିକିରି ମୋତେ ବାନ୍ଧନ୍ତି, ଏସବୁ ରହିଛି, ଏହି ଲୀଳା ଏସବୁ ରହିଛି। ଉଦ୍ଧବ ସେସବୁ ଦେଖିବେ, ଏ ସମ୍ଭ୍ରମ ପ୍ରେମ ଆଉ ବିଶ୍ରମ ପ୍ରେମ ଭିତରେ ତଫାତ୍ ରହିଛି, ଏଇଟା ଦେଖିବେ ସେ, ତେଣୁ ତାଙ୍କୁ ପଠେଇବେ। ତାପରେ ବୁଦ୍ଧି ସତମ ଇତି ଅତି ବୁଦ୍ଧିମତ୍ତ୍ୱାତ୍ ତତ୍ ଶାସ୍ତ୍ରାବଧାର ବଧାରଣ କ୍ଷମ କ୍ଷମମେନ କୃଷ୍ଣପି ରହସି ପଟ୍ଟମହିଷୀ ସଭାୟାଂ ତତ୍ ଶାସ୍ତ୍ରମେବ ବିଚାର ବିଚାରିଛନ୍ତି। ସବୁ ଶାସ୍ତ୍ର ଜ୍ଞାନ ରହିଛି, ତେଣୁ ସେ ପଟ୍ଟମହିଷୀମାନଙ୍କୁ ସେ ଶାସ୍ତ୍ର ଜ୍ଞାନ ଦେବେ। ବ୍ରଜସ୍ତ୍ରୀ ଓ ଯତ୍ ବାଞ୍ଛନ୍ତି ଏସବୁ ରହିଛି, ବହୁତ କଥା ରହିଛି। ଉଦ୍ଧବ ଅୟଂ ବସୁଦେବ ପୁତ୍ର ତଦୁକ୍ତ ହରିବଂଶେ, ଉଦ୍ଧବ ଅୟଂ ବସୁଦେବ ଭ୍ରାତୃ ଦେବଭଗସ୍ ପୁତ୍ର, ବସୁଦେବ ଉଦ୍ଧବ ହେଉଛନ୍ତି ବସୁଦେବଙ୍କ ପୁତ୍ର ଭାଇ ଦେବଭଗ ତାଙ୍କର ପୁତ୍ର, ଏ ହରିବଂଶରେ ବର୍ଣ୍ଣନା କରାଯାଇଛି। ସାକ୍ଷାତ ଉଦ୍ଧବ ମୂର୍ତ୍ତିମାନ ଉତ୍ସବ, ଉଦ୍ଧବ ଅର୍ଥ ହେଉଛି ଉତ୍ସବ, ସାକ୍ଷାତ ଉଦ୍ଧବ କୁହାଗଲା ନା, ସାକ୍ଷାତ ବୃହତ୍ପରି ସାକ୍ଷାତ ଉଦ୍ଧବ, ସାକ୍ଷାତ ଉଦ୍ଧବ ମାନେ ସେ ହେଉଛନ୍ତି କ'ଣ, ସେ ହେଉଛନ୍ତି ମୂର୍ତ୍ତିମନ୍ତ ଉତ୍ସବ, ଉତ୍ସବ ସିଏ। ଆମେ ଗତକାଲି ଉତ୍ସବ ପାଳନ କଲେ, ନିରାଡ଼ମ୍ବରରେ ପାଳନ କରାଗଲା, ଏ ଉତ୍ସବ ସିଏ, ତଥାପି ଭଗବାନଙ୍କର ଉତ୍ସବ ହେଇଥିଲା। ଇଏ ଯେଉଁ ଆସି ପହଞ୍ଚିଗଲେ ଗୋଟେ ଉତ୍ସବ, ସିଏ ମୂର୍ତ୍ତିମାନ ଉତ୍ସବ ସିଏ। ଇତି ଇତିମତ୍ ଦୃଷ୍ଟା ବ୍ରଜସ୍ଥା ଉତ୍ସବ ପ୍ରାପ୍ସ ଇତି ଭାବ, ଉଦ୍ଧବ ଅର୍ଥ ହେଉଛି ଉତ୍ସବ, ଏଠି ଭଗବାନ ବିରହରେ ନିରୁତ୍ସ ହେଇଯାଇଛି ବ୍ରଜ, କିନ୍ତୁ ଏ ଉତ୍ସବକୁ ପଠେଇବେ, ତାଙ୍କର ଆନନ୍ଦ ଆସିଯିବ, ଆନନ୍ଦ ହେବ, ସେ ବର୍ଣ୍ଣନା କରାଯିବ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଯେ ବ୍ରଜଜନାନ୍ ସନ୍ତୟ ମାସ ବ୍ରଜଜନକୁ ସେ ସାନ୍ତ୍ୱନା ଦେବେ। 41 ଅଧ୍ୟାୟ 17 ଶ୍ଲୋକରେ ଏବଂ 45 ଅଧ୍ୟାୟ 23 ଶ୍ଲୋକରେ ଏସବୁ ରହିଛି, ସେ ସାନ୍ତ୍ୱନା ଦେବେ ବର୍ଣ୍ଣନା କରାଯାଇ। ଅଧ୍ୟାୟ ଦ୍ୱୟନ ବିଶେଷଣାନମ୍ ଏଷାମ ଉତ୍ତରୋତ୍ତର ଅସ୍ମିନ୍, ଏ ଯେଉଁ ଅଧ୍ୟାୟ ଦ୍ୱୟ ରହିଛି ଆର ଉତ୍ତରୋତ୍ତର କଥା ସବୁ ରହିଛି। ନନ୍ଦ ଏବଂ ଯଶୋଦା ଇଏ ଯେଉଁ ଭାବ ରହିଛି, ଇଏ ହେଉଛି ବାତ୍ସଲ୍ୟ ଭାବ। ଆଠରୁ ଆହୁରି ଉନ୍ନତତର ଭାବ ହେଉଛି କ'ଣ, ଯେଉଁ ଗୋପୀମାନଙ୍କର ଭାବ ସେ ହେଉଛି କ'ଣ, ମାଧୁର୍ଯ୍ୟ ଭାବ। ବାତ୍ସଲ୍ୟ ଭାବଠାରୁ ଆହୁରି ଉତ୍ତର ଉନ୍ନତ ସ୍ଥିତି ହେଉଛି ମାଧୁର୍ଯ୍ୟ ଭାବ, ସେସବୁ ବର୍ଣ୍ଣନା କରାଯିବ। ହରିଶୁରୀ ଏକଥା ଗୋଟେ କହିଛନ୍ତି ତାଙ୍କର ଇଏରେ, ଆଧିଂ ତଦିୟଂ ବ୍ୟପନେତୁ ଅସ୍ମିନ୍ ନା କୋପି ଶକ୍ତ ତଦହଂ କଥଂ ସ୍ୟାମ୍, ନୈଶାସ୍ତୁ ଚିନ୍ତା ସେ ହୃଦିତି ସୌମ୍ୟ ସମ୍ବଧ୍ୟ ସନ୍ଦେଶ ମଦାତ୍ ସ୍ୱାମୀ ସହ। କୁହାଗଲା ନା କ'ଣ ନା, ସୌମ୍ୟ ବୃଷ୍ଣାଂ ପ୍ରବର ମନ୍ତ୍ରୀ କୃଷ୍ଣସ ଦୈତ ସଖା ଶିଷ୍ୟ ବୃହତ୍ପେ ସାକ୍ଷାତ ଉଦ୍ଧବ ବୁଦ୍ଧି ସତମ। ଏଇଟା ପରେ ଶ୍ଳୋକ ଆସିବ, ଏଇଟା 4 ଅଛି, ସୌମ୍ୟ ବୋଲି କୁହାଯିବ, ପରେ ଆସିବ। ତେଣୁ ଡାକିକିରି କ'ଣ କହିଲେ, ତମାହ ଭଗବାନ ପ୍ରେଷ୍ଟଂ ଭକ୍ତମ ଏକାନ୍ତିନ କ୍ୱଚିତ ଗୃହୀତ୍ୱା ପାଣିନାଂ ପାଣି ପ୍ରପନ୍ନାଟି ହରୋ ହରି। ଭଗବାନ ତମ ଆହ ଭଗବାନ, ଭଗବାନ ତାଙ୍କୁ ଡାକିବେ, ଆହ କହିବେ, ଏଭଳି ଭାବରେ ଆସିଲେ, ଆସିଯାଇଥିଲେ, ଉଦ୍ଧବଙ୍କୁ ଦେଖିଯାଇଥିଲେ, ସେଥିରେ ମନେ ପଡ଼ିଲା ଆଙ୍କୁ ପଠାଇବା, ଚିନ୍ତା କରୁଥିଲେ କାହାକୁ ପଠାଇବେ କାହାକୁ ପଠାଇବେ, ଭଗବାନ ସବୁ ଜାଣନ୍ତି, ଭଗବାନ ଲୀଳା ଧରିବାକୁ ପଡ଼ିବ। ତେଣୁ ଉଦ୍ଧବଙ୍କୁ ଡାକି ଭଗବାନ, ସେ ଭଗବାନ ଶବ୍ଦର ଅର୍ଥ ହେଉଛି ସବୁକିଛି ଜାଣନ୍ତି ସେ, କିନ୍ତୁ ଲୀଳା କରୁଛନ୍ତି ଭଗବାନ। ପ୍ରେଷ୍ଠମ୍, ପ୍ରେଷ୍ଠମ୍ କହିଲେ ଅତ୍ୟନ୍ତ ପ୍ରିୟ, ଭକ୍ତମ୍ ଏକାନ୍ତିନ କ୍ୱଚିତ, ଗୋଟେ ସମୟରେ ତାଙ୍କର ଶ୍ରେଷ୍ଠ ଭକ୍ତ ଉଦ୍ଧବଙ୍କୁ ଡାକିଲେ। ତେଣୁ ଗୃହୀତ୍ୱା ପାଣିନାଙ୍ଗ ପାଣି, ତାଙ୍କୁ ହାତ ଧରି ପକାଇଲେ ହାତରେ, ପାଣିନାଙ୍ଗ ପାଣି ଗୃହୀତ୍ୱା ପାଣିନାଙ୍ଗ ପାଣି ପ୍ରପନ୍ନାର୍ତ୍ତି ହରୋ ହରି, ପ୍ରପନ୍ନାର୍ତ୍ତି ହରୋ ହରି, ଯିଏକି ଶରଣାଗତ ବ୍ୟକ୍ତିର ଦୁଃଖକୁ ହରଣ କରନ୍ତି ସେଇ ପ୍ରପନ୍ନାର୍ତ୍ତି ହରୋ ହରି ଭଗବାନ ହରି, ସେ ସବୁକିଛି ହରଣ କରିବେ, ଆର୍ତ୍ତିକୁ ମଧ୍ୟ ହରଣ କରିବେ। ଯେଉଁମାନେ ତାଙ୍କର ଶରଣରେ ଯିବେ, ପ୍ରପନ୍ନ ଆର୍ତ୍ତି ଗୋପୀମାନେ ତାଙ୍କର ଶରଣରେ ରହିଛନ୍ତି, ତାଙ୍କର ଦୁଃଖକୁ ହରଣ କରିବା ପାଇଁ ହରି ହରି ସିଏ ତାଙ୍କର ଦୁଃଖକୁ ହରଣ କରିବେ। ତେଣୁ ପ୍ରପନ୍ନ ଆର୍ତ୍ତି ହରୋ ହରି, ଏହିଭଳି ଭାବରେ ଆହ ଭଗବାନ କହିବେ, ଉଦ୍ଧବଙ୍କୁ କହିବେ, ପାଣିନାଙ୍କ ପାଣି, ପାଣିରେ ହାତ ଧରିଦେଇଛନ୍ତି, ହାତକୁ ଧରିଦେଇଛନ୍ତି, ତାଙ୍କୁ ହାତ ଧରି କହୁଛନ୍ତି, ହାତ ନ ଧରିକିରି ମଧ୍ୟ କହିପାରିଥାନ୍ତେ, ହାତ କାହିଁକି ଧରିଲେ ଉଦ୍ଧବ ଆଚାର୍ଯ୍ୟମାନେ ଟିକାରେ କହିବେ କାହିଁକି ଧରିଲେ ଭଗବାନ ହାତ। ଅନେକ ଆଚାର୍ଯ୍ୟ ଅଛନ୍ତି, ଅନେକ କଥା ଅଛି, ଆମେ ସେଇଟା ତା ଭିତରେ ପ୍ରବେଶ କଲେ ଏଇ ପ୍ରଶ୍ନ ଉଠିବ, ହାତକୁ କାହିଁକି ଧରିଲେ, ନ ଧରି କ'ଣ କହିପାରିନଥାନ୍ତେ, ହାତକୁ କାହିଁକି ଧରିଲେ। ତେଣୁ ରହିଛି ସେଠି ତ କୌଣସି, ହଁ ଏଠି କୁହାଯାଇଛି ତୁ କାହିଁକି ଧରିଲେ ଭକ୍ତଂ ତତ୍ରାପି ଏକାନ୍ତିନ, ଖାଲି ଭକ୍ତ ନୁହଁ ଏକାନ୍ତିନ ଭକ୍ତ, ଭକ୍ତର ବିଭିନ୍ନ ସ୍ତର ରହିଛି, ଭକ୍ତ କର୍ମ ମିଶ୍ରା ଭକ୍ତ ରହିଛନ୍ତି, ଜ୍ଞାନ ମିଶ୍ରା ଭକ୍ତ ରହିଛନ୍ତି, ଶୁଦ୍ଧ ଭକ୍ତ ମଧ୍ୟ ବିଭିନ୍ନ ସ୍ତର ରହିଛି, ଶୁଦ୍ଧ ଭକ୍ତିରେ ମଧ୍ୟ କେବଳ ଭକ୍ତିରେ ମଧ୍ୟ ବିଭିନ୍ନ ସ୍ତର ରହିଛି। ତେଣୁ ଇଏ ହେଉଛି ଏକାନ୍ତିନ, ଭଗବାନ ଛଡ଼ା ଆଉ କାହାର ଶରଣରେ ସେ ଯାଇନାହାନ୍ତି, ଇଏ ହେଉଛି ଏକାନ୍ତିନ ଭକ୍ତ। ବିହାୟ ପିତୃ ଦେବାଧୀନ ପରିନିଷ୍ଠ ଅଙ୍ଗତୋ ହରଉ, ଏସବୁ ଗୋଟେ ଶ୍ଳୋକ ଅଛନ୍ତି ତା'ର ଲକ୍ଷଣ, ଇଏ ହେଉଛି ଏକାନ୍ତି ଭକ୍ତିର ଲକ୍ଷଣ ହେଉଛି ଏଇଟା, କ'ଣ ନା ପିତା ଦେବତାମାନଙ୍କୁ ସମସ୍ତଙ୍କୁ ଶ୍ରୀକୃଷ୍ଣ ଗାଢ଼ ପ୍ରେମରେ ତାଙ୍କୁ ତାଙ୍କ ସହିତ ଯୁକ୍ତ ହୋଇଛନ୍ତି, ଏମାନେ ହେଉଛନ୍ତି ଏକାନ୍ତି ଭକ୍ତ, ପିତୃଗଣଙ୍କୁ ଦେବଗଣଙ୍କୁ ସମସ୍ତଙ୍କୁ ସେ ତ୍ୟାଗ କରିଛନ୍ତି, ସେ ହେଉଛନ୍ତି ଏକାନ୍ତିନ ଭକ୍ତ, ଏକାନ୍ତିର ଭକ୍ତର ଲକ୍ଷଣ ରହିଛି। ତତ୍ରାପି ପ୍ରେଷ୍ଠମ୍ କ'ଣ କୁହାଗଲା ନା, ଆପଣ ବହି ଦେଖିଲେ ସେଇଟା ଜାଣିପାରିବେ, ନହେଲେ ଜାଣିହେବନି। ତମହା ଭଗବାନ ପ୍ରେଷ୍ଠମ୍ ଭକ୍ତମ୍ ଏକାନ୍ତିନ କ୍ୱଚିତ୍, ଏକାନ୍ତିନ ଖାଲି କହିଲେ ନାହିଁ, ପ୍ରେଷ୍ଠ ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ତା ଭିତରେ ପ୍ରବେଶ କରୁଛନ୍ତି, ତତ୍ରାପି ପ୍ରେଷ୍ଠମ୍ ଖାଲି ଏକାନ୍ତିନ ନୁହଁ, ଏକାନ୍ତିନ ଭିତରେ ପ୍ରେଷ୍ଠମ୍ तेसु अति प्रीति विषय अत्यंत प्रीति थिला तांगर कृष्ण प्रति आबर वर्णना कर जाय तृतीय स्कंद वर्णना कर जाय जे उद्धव एवळी थिले जे छोट पिला बेले प्रातः माने कौन प्रातः सकाळ जते बेले उठिबे आमे सकाळ जदि खाइबा टिके डेरी हे गला आमे व्यस्त हो जाउचे विव्रत हो जाउचे ये छोट पिला थिले उद्धव छोट पिला थिले जते बेले से खेळुथिले खेळुथिले माने भगवानकर सब मूर्ति रे खेळुथिले से ये शुद्ध भक्तर लक्षण आमे गतकाली कहुथिले जन्मठ आरंभ कर अंतिम समय पर्यंत देखा ये भक्ति रही सी केवल भगवान भूलती ना सी हूँ कौन सी शुद्ध भक्त होने के भगवान भूलती ना वर्णना करते पिलादे से खेलुले मूर्ति सहित खेलुले साधारण पिला सहित खेलु नीले मूर्ति सहित जो खेलुले से माँ डाकू खाया आस यहीगला रेडीगला ब्रेकफास्ट रेडीगला आस बोली पुह आस खायाप से कहे ना ना मोर बर्तमान रही चलती पूजा पूजी चल से ना कहीं जीवे जीवे ना ये स्तर था सी उद्धव तेणु क्वचित हाँ द्वितीय श्लोक प्रपन्नम आत्रस्य आतिहर पाणी यहाँ कह तत्रादि प्रेष्ठम तेसु अति प्रिय अति प्रीति विषय क्वचित विविक्ते गृहीत्वा गोटे एकांत स्थान देखाहीगला कृष्णकर भगवान देखाहीगला उद्धव सहित सबुठार तो लोक बाकर सब रही चाकर बाकर सब रही सरकार कौन आदेश देवे राणी से मतलब बहुत ही ना किंतु जहाँ भी हो जदि ये थिले उग्रसेन थी राजा किंतु कृष्ण हूँ राजा राजा से भाव स्थित थी से समस्त सब रही किए कौन सेवा करने समस्त हाजर रही तेणु गोटे मुहूर्त गोटे समय पाईगले एकांत विभिक्ते एकांत स्थान पाईगले से समय तक पाणी को धरीदे गृहता पाणी ना पा इति सो वैग्रद्योताना कहीं धरले ना व्यग्रता उठाप व्यग्र पाणी की धरीदे हाथ का पड़े ताकर भी सेवा थी कौन हो पाणी की धरीदे हाथ में धरी पकड़े ये विश्वनाथ चक्रवर्ती कह सो व्यग्रता दोतन कितने भगवान व्यग्र आम शुणुले भगवान रामचंद्र कथा जोबले केवट को डाकसंदी केवट शीघ्र आण मोर डेरी हो शीघ्र ये भगवान व्यग्रता एवं जो फेरिए डेरी हो हनुमान पठेदेव जाओ भारत को खबर दबा 14 वर्ष पूरी गला गोटे दिन होगले सी पुणी देह पर शरीर त्याग करदे एवं से भाव में आम देखा भगवान जो गज को उदाहरण करुले ये रही गरुड़ रही गरुड़ जो स्पीड रही भगवान भाविले स्पीड आज कमी जाऊँच स्पीड भगवान डेई पड़े गजर डेई पड़े कौन गज राज चिंता कला थी घोर जड़े जाई गोरा जड़े नम चक्र पेशी नक्र नासी उधारी लो अपन आही नील शरीर प्रबल मत मरण प्रबल मत मरण व्यग्रता वृंदावन रक्त मैंने जो भाई भाव आत्त होती आत्महर हरी तो आत्त को दूर करने ये मत व्यग्र तेणु ये पानी को धरी पकड़े से पानी ना पा प्रपन्न मात्र आर्तिहर जे केवल प्रपन्न हो गला तार आर्ति को हर करदे आम भगवान रामचंद्र लीलार आम तो वर्णना करें ना बेस ये विभीषण जो आसवे से कथा सी कह रामायण श्लोकटी अच्छा वाल्मीकि महर्षि वाल्मीकि रचना करक्रोदी प्रपन्नाय तवास्मृति चाचते अभयं सर्वभूतेभ्यो ददामि एतद् व्रतं मम ये भगवान व्रत जो विभीषण आसिले से भगवान सेतुबंध निर्माण करने चली जोगाड़ चलती ଏବଂ ସେହି ସମୟରେ ସେ ସେପଟୁ ଆସୁଛନ୍ତି, ଉଡ଼ି ଉଡ଼ିକି ଆସୁଛନ୍ତି ସମୁଦ୍ର ଉପରେ, ତେଣୁ ଦେଖିଦେଲେ ଏ ରଙ୍କାଳପଟୁ ଆସୁଛନ୍ତି ଶତ୍ରୁପଟର ସୈନ୍ୟର ଲୋକ, ଶତ୍ରୁଙ୍କର ଲୋକ ଇଏ। ଏଇଭଳି ଭାବରେ ଯେତେବେଳେ ବିଭୀଷଣ ଶରଣ ଗଲେ, ସେତେବେଳେ ଅନ୍ୟମାନେ ମନା କଲେ, ଭଗବାନ ରାମଚନ୍ଦ୍ର ଏହି ଶ୍ଳୋକଟି କହିଲେ। ଗୋଟେ ଦୁଇଟା ଗପ ମଧ୍ୟ ରହିଛି, ଆମ ଶିଶୁପନ୍ଥ ଗୌରବନ୍ଦ ସେ ମହାରାଜ ଗପଟି ମଧ୍ୟ କହନ୍ତି। ତାପରେ ଭଗବାନ ଏଇ କଥାଟି କହିଲେ, ଅନ୍ତିମରେ ଏଇ କଥାଟି କହିଲେ, ଦେଖ ସକୃଦପି ପ୍ରପନ୍ନାୟ, ଗୋଟେ ଥର ଯଦି ଜଣେ ସକୃତ କହିଲେ ଥରେ, ଏ ସକୃତ ଥର ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଏ, ପ୍ରଥମ ଅଧ୍ୟାୟରେ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଅଛି, ସକୃତ ସହିତ ବର୍ଣ୍ଣନା କରାଯାଏ। ସକୃତ ଗୋଟିଏ ଥର କ'ଣ ନା, ପ୍ରଥମ ସ୍କନ୍ଧରେ ଷଷ୍ଠ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ସେ ରହିଛି, ଯଦି କୃଷ୍ଣଙ୍କର ଥରେ ମାତ୍ର ଜଣେ ଯଦି ଚିନ୍ତା କରିଦେଲା, ଷଷ୍ଠ ସ୍କନ୍ଧରେ ଏଇଟା ଶ୍ଳୋକଟି ସକୃତ ଥରେ, ଥରେଟା ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ଏଇଟାକୁ ବିଶ୍ୱାସ କରିପାରିବେ ନାହିଁ ପରୀକ୍ଷିତ ମହାରାଜ, ଥରେ କରିଦେଲେ ହୋଇଯିବ। ତେଣୁ ଉଦାହରଣ କ'ଣ ଅଜାମିଳର ଉଦାହରଣ ଦେବେ, ସକୃତ କେମିତି ହେଇପାରିବ ଜଣେ, ଏ ଶ୍ଳୋକଟି ଅଛନ୍ତି କ'ଣ ସେଇଟା ନା, ସକୃନ୍ ମନ କୃଷ୍ଣ ପଦାର ବିନ୍ଦୟୁ, ଗୋଟିଏ ଥର ଯଦି ମନକୁ କୃଷ୍ଣଙ୍କ ପାଦପଦ୍ମ ରଖିଦେଲେ, ତାହେଲେ ସେ ସ୍ୱପ୍ନରେ ମଧ୍ୟ ଯମରାଜଙ୍କୁ ଦେଖିବେ, ତାଙ୍କ ଦୂତମାନଙ୍କୁ ଦେଖିବେ ନାହିଁ, ସ୍ୱପ୍ନରେ ମଧ୍ୟ ଦେଖିବେ ନାହିଁ, ଆଉ ସାକ୍ଷାତ କ'ଣ ଦେଖିବେ। ଏଇଟାକୁ ପରୀକ୍ଷିତ ମହାରାଜ ବୁଝିପାରିଲେ ନାହିଁ ବା ବିଶ୍ୱାସ କରିପାରିଲେ ନାହିଁ, ହଁ ଥରେ କହିଦେଲେ ହେବ। ତେଣୁ ଅଜାମିଳର ଉଦାହରଣଟି ଦିଆଗଲା, ତେଣୁ ଏଠି ମଧ୍ୟ ସେ କଥା କୁହାଯାଉ ସକୃତ। ଏଠି କ'ଣ ପାଇଁ କହିଗଲା ସକୃତ, ହଁ ନା ରାମାୟଣ ସେଇଟା ବର୍ଣ୍ଣନା କରାଯାଏ, ସକୃତ ଅପି ପ୍ରପନ୍ନାୟ, ଗୋଟିଏ ଥର ଯଦି ଆମେ କହିବା ପ୍ରଭୁ ମୁଁ ଆପଣଙ୍କର, ତବାସ୍ମି ଯଦି ପ୍ରଭୁ ମୁଁ ଆପଣଙ୍କର ତବ ଅସ୍ମି, ଏଇଭଳି ଭାବରେ ଯଦି ପ୍ରାର୍ଥନା କରିଦେବା ବା ଯାଚନା କରିଦେବା, ତାହେଲେ ଭଗବାନ କହୁଛନ୍ତି ଅଭୟଂ ସର୍ବଭୂତେଭ୍ୟୋ, ଖାଲି ମନୁଷ୍ୟକୁ କ'ଣ, ଇଏ ତ ରାକ୍ଷସ, ସର୍ବଭୂତେଭ୍ୟୋ ପଶୁ ପକ୍ଷୀ କୀଟପତଙ୍କ ସମସ୍ତଙ୍କୁ ଦେବେ, ଅଭୟ ପ୍ରଦାନ କରିବେ, ଇଏ ହେଉଛି ଭଗବାନଙ୍କ ବ୍ରତ, ଏ ତ ବ୍ରତଂ ମମ, ଇଏ ହେଉଛି ମୋର ବ୍ରତ, ଭଗବାନ ବ୍ରତ ହେଉଛି ଏଇଟା। ଏ ଭଗବାନ ରାମଚନ୍ଦ୍ର କହି ମର୍ଯ୍ୟାଦା ପୁରୁଷୋତ୍ତମ, ଏଇଟା ତାଙ୍କର ଯେଉଁମାନେ ଥିଲେ ସେଠି ପାର୍ଷଦମାନଙ୍କୁ ସମସ୍ତେ ମନା କଲେ ନା, ନା ତାଙ୍କୁ ନେବା ନାହିଁ, ଆମର ଆମକୁ ସେ ଶତ୍ରୁପକ୍ଷ ଲୋକ, ତାଙ୍କୁ ଆମେ ନେବା, ଏଇଭଳି ଭାବେ ମନା କରିଦେଲେ ହବ। ହନୁମାନ ସାଇଲେଣ୍ଟ ରହିଲେ, କାରଣ ହନୁମାନ ଜାଣିଛନ୍ତି ଲଙ୍କାରେ ହରିନାମ ନେଉଥିଲେ କେବଳ ବିଭୀଷଣ, ଆଉ କେହି ନେଉନଥିଲେ। ବିଭୀଷଣକୁ ସେ ଜାଣିଛନ୍ତି, ତା ପୂର୍ବରୁ ଦେଖା ସାକ୍ଷାତ ହେଇ ସବୁ କଥା ହେଇଛି। ତେଣୁ ଅନ୍ୟମାନେ ମନା କରୁଛନ୍ତି, ଭଗବାନ କଥା କହିଲେ, ଭଗବାନ କିଏ ନିଜର କିଏ ପରର ଭଗବାନଙ୍କର, ସମହଂ ସର୍ବଭୂତ ଏଷୁ, ଭଗବାନ ସମସ୍ତଙ୍କ ପ୍ରତି ସମାନ। ଏବେ ନାଗପତିମାନେ କହିଲେ, ପ୍ରଭୁ ଆପଣ ରିପୁ ସୂତାନାମ ଅପି ତୁଲ୍ୟ ଦୃଷ୍ଟି, ପ୍ରଭୁ ଆପଣଙ୍କର ଶତ୍ରୁ ଏବଂ ସୁତ ଆପଣ ନିଜ ପୁତ୍ର ଏକା ଦୃଷ୍ଟି ଆପଣଙ୍କର ତୁଲ୍ୟ ଦୃଷ୍ଟି, କେମିତି ନା ଆପଣ ନିଜ ପୁତ୍ର ନରକାସୁରକୁ ହତ୍ୟା କଲେ, କିନ୍ତୁ ଶତ୍ରୁପୁତ୍ର ହିରଣ୍ୟକଶିପୁର ପୁତ୍ର ପ୍ରହ୍ଲାଦକୁ ରକ୍ଷା କଲେ, ଇଏ ହେଉଛି ଭଗବାନଙ୍କ ତୁଲ୍ୟ ଦୃଷ୍ଟି। ନାଗପତ୍ନୀମାନେ ସେ କଥା କହିଛନ୍ତି, ଦଶମ ସ୍କନ୍ଧ ଷୋହଳ ଅଧ୍ୟାୟରେ ସ୍ତୁତିରେ କହିଛନ୍ତି ସେ କଥା। ତେଣୁ ଏଠି ଯେଉଁ କୁହାଯାଉଛି, ପ୍ରପନ୍ନ ମାତ୍ରସ୍ୟ ଆର୍ତ୍ତିହର କିମୁ ତ ପ୍ରେମବତ୍ ଶିରୋମଣିନା, ଆଉ ଏମାନଙ୍କ କଥା କ'ଣ କହିବା, ଜଣେ କେବଳ ପ୍ରପନ୍ନ ହେଇଗଲେ ଭଗବାନ ତାଙ୍କର ଆର୍ତ୍ତି ହରଣ କରିଦିଅନ୍ତି, ଆଉ କରୁଣାରୁ ଭୟ ପାଇଁ ଭୟରୁ ଉଦ୍ଧାର ହେବା ପାଇଁ ବଡ଼ କଥା କ'ଣ ହେଲା, ପ୍ରପନ୍ନା ଆର୍ତ୍ତି ହରୋ, ଏ ଯେଉଁ ଆର୍ତ୍ତି ହେଉଛି ଇଏ ଗୋଟେ ଆର୍ତ୍ତି, ବିଭିନ୍ନ ପ୍ରକାର ଆର୍ତ୍ତି ରହିଛି, ଆର୍ତ୍ତିରେ ରହିଛି ଏସବୁ ଗଜରାଜ ଆର୍ତ୍ତି ହେଇଥିଲା, ତେଣୁ ଭଗବାନ ଡାକିଲା, ଭଗବାନ ରକ୍ଷା କଲେ, ଆର୍ତ୍ତି ହରୋ ପ୍ରପନ୍ନ, ଗୋଟିଏ ଥର ତାଙ୍କର ଶରଣରେ ଗଲେ ଭଗବାନ ତ ରକ୍ଷା କଲେ, ଆଉ କି ମୁଁ ତ ଆଉ ତାଙ୍କ କଥା କ'ଣ, ପ୍ରେମ ବା ଶିରୋମଣି ନା, ଯେଉଁ ପ୍ରେମର ଅନ୍ତିମ ସ୍ତରରେ ଅଛନ୍ତି ଗୋପୀମାନେ, ତାଙ୍କ କଥା କ'ଣ କହିବା, ବ୍ରଜସ୍ଥାନ ଏମିତି ଭାବ, ବ୍ରଜବାସୀମାନଙ୍କ କଥା ଆଉ କ'ଣ କହିବା, ପ୍ରପନ୍ନାର୍ଥ ହରେ ହରି, ସିଏ ଯିଏ ଶରଣରେ ଗୋଟିଏ ମାତ୍ର ଶରଣରେ ଯିବେ ତାଙ୍କର ଦୁଃଖକୁ ହରଣ କରିବେ, ଆଉ ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି ସେମାନେ କ'ଣ ଆର୍ତ୍ତିରେ ଭଗବାନ ଡାକନ୍ତି, ଯେମିତି ଆମର ଆସିବ ଭରତ ମହାରାଜ କଥା, ଏବେ ଚାଲିବ ସନ୍ଧ୍ୟାବେଳେ ଭରତ ମହାରାଜ କଥା ଆସିବ, ଏତେ ଉନ୍ନତ ସ୍ଥିତିରେ ଥିଲେ ଜାଣିଛନ୍ତି ବର ମୁହୂର୍ତ୍ତରେ ମୁଣ୍ଡରୁ କ'ଣ ଶରୀରରୁ ମୁଣ୍ଡ ଅଲଗା ହେଇଯିବ, ଖଣ୍ଡା ଧରି ଦେଖୁଛନ୍ତି ଖଣ୍ଡା ଧରି ଠିଆ ହେଇଛି, ଗୋଟିଏ ମିନିଟ୍ରେ ଖଣ୍ଡା ଚୋଟ ବାଜିବ, ମୁଣ୍ଡ ଚାଲିଯିବ, କିନ୍ତୁ ତାଙ୍କର ଚିନ୍ତା ନାହିଁ, ଉଦ୍ବିଗ୍ନତା ନାହିଁ, ଉଦ୍ବିଗ୍ନତା ନାହିଁ। ଇଏ ହେଉଛି ଶ୍ରେଷ୍ଠ ସ୍ତର। ଭରତ ମହାରାଜ ସମସ୍ତେ ଭାବୁଥିଲେ ଜଡ଼ ପାଗଳ ବୋଲି, ତାଙ୍କର ସୂଚାରୁ କ'ଣ ତସ୍କରମାନଙ୍କର ସର୍ଦ୍ଦାରମାନେ, ଦଶ ସର୍ଦ୍ଦାରମାନଙ୍କର ଯେ ପୁରୋହିତ, ସେ ଖଣ୍ଡା ଧରିକି ରହିଛି କାଳୀଙ୍କ ଭଦ୍ରକାଳୀଙ୍କ ପାଖରେ ଆସିବ, ଆମେ ସେ କଥାଟି ଆସିବ ଭଦ୍ରକାଳୀଙ୍କ ପାଖରେ, 1 2 3 ଚୁଟ ବାଜାଇ ବସିଲେ ସେତେବେଳେ କଥା ଭରତ ମହାରାଜ କିଛି ନାହିଁ, ତାଙ୍କର କୌଣସି ବିଘ୍ନ ଉଦ୍ବିଗ୍ନ ନାହିଁ। ଇଏ ହେଉଛି ଭକ୍ତିର ଅନ୍ତିମ ସ୍ତର। ଯସ୍ମିନ୍ ସ୍ଥିତ ନ ଦୁଃଖେନ ଗୁରୁନା ବି ବିଚାର ଲତେ, ମୁଣ୍ଡ ଚାଲିଯିବ କଟିଯିବ କିଛି ଚିନ୍ତା ନାହିଁ ତାଙ୍କର, କି ପ୍ରାର୍ଥନା ମଧ୍ୟ କରୁନାହାନ୍ତି ପ୍ରଭୁ ରକ୍ଷା କରନ୍ତୁ। କିନ୍ତୁ ଏଇଟାକୁ ଦେଖିପାରିଲେ ସହିପାରିଲେ ନାହିଁ, ଭଦ୍ରକାଳୀ ସହିପାରିଲେ ନାହିଁ। ସେ ଯେଉଁ ମୂର୍ତ୍ତି ଥିଲା, ମୂର୍ତ୍ତି ଫଟେଇକି ବାହାରି ପଡ଼ିଲେ ଭଦ୍ରକାଳୀ, ଏବଂ ସେ ଚୋଟ ମାରିବା ପୂର୍ବରୁ ଧରିଦେଲେ ଭଦ୍ରକାଳୀ, ସେ ଖଣ୍ଡାକୁ ଧରିଦେଲେ ଏବଂ ସେଇମାନଙ୍କୁ କାଟି 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 ପଳେଇଲେ, ଏବଂ କାଟିକାଟି ସବୁ ଚାମୁଟାମାନେ ସବୁ ଆସି ପହଞ୍ଚିଗଲେ, ତା ବଲ୍ ଧରି ଖେଳିଲେ, ରକ୍ତ ପାନ କରି ଖେଳିଲେ, ବଲ୍ ଖେଳିଲେ, ଅଟ୍ଟହାସ୍ୟ କରିଛନ୍ତି ସବୁ, ସେମାନେ ଅଟ୍ଟହାସ୍ୟ କରିଛନ୍ତି, ଭଦ୍ରକାଳୀ ଅଟ୍ଟହାସ୍ୟ କରୁଛନ୍ତି, ଗୋଡ଼ରେ ସବୁ ଖେଳିଲେ, ଫୁଟବଲ୍ ଖେଳିଲା ବେଳେ ଖେଳିବେ। ମୁଁ ଏଇଟା ଗୋଟେ ଭାଗବତରେ କହିଥିଲି ସପ୍ତାହ, ମୋର ମନେ ଅଛି। ତେଣୁ ଏଇଭଳି ଭାବରେ ପ୍ରପନ୍ନ ଯିଏ କେବଳ ଥରେ ମାତ୍ର ଶରଣ ଗଲେ ପ୍ରଭୁ ମୁଁ ଆପଣଙ୍କର, ତାକୁ ରକ୍ଷା କରିବେ। ଆଉ ଯେଉଁମାନେ ପ୍ରେମ ଚିରମଣି ନା, ପ୍ରେମର ଅନ୍ତିମ ସ୍ତରରେ ଯେଉଁମାନେ ଅଛନ୍ତି ତାଙ୍କ କଥା କ'ଣ ପାଇବା, ବ୍ରଜସ୍ଥାନ ମିତି ଭାବ। ତେଣୁ ଏହି ଶ୍ଳୋକଟି ଏଇଭଳି ଭାବରେ କୁହାଯାଇଛି। ଆମ କଥାକୁ ବିଶ୍ରାମ ଦେବା, ତେଣୁ ତା ପୂର୍ବରୁ ପଚାରିବା କାହାର କିଛି ପ୍ରଶ୍ନ ଅଛି କିଛି। ଆଜ୍ଞା, ହଁ ହଁ କହ। ଏଇଟା ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନ ଥିଲା ନା, ବା କହିନଥିଲେ କିନ୍ତୁ ସନ୍ଦେହ ଥିଲା, ତେଣୁ ଅଜାମିଳର ଉପାଖ୍ୟାନ ଦିଆଗଲା। ଅଜାମିଳର ଉପାଖ୍ୟାନ, ବ୍ରେମାଣ ହରେ ନାମ ଘୃଣନ ପୁତ୍ର ପଚାରିତମ ଅଜାମିଳପି ଅଗାଧାମ କିମୁତ ଶ୍ରଦ୍ଧା ଗୁଣନ। ସେ ମୃତ୍ୟୁମୁଖରେ ପଡ଼ିବା ସମୟରେ ଭଗବାନଙ୍କ ନାମ ନେଇଥିଲା, ପୁତ୍ର ପୁତ୍ରକୁ ଲକ୍ଷ୍ୟ କରି ନାମ ନେଇଥିଲେ, ସିଧାସଳଖ ନାମ ନେଇନି, ଭଗବାନ ଚିନ୍ତା କରିନଥିଲା ସିଧାସଳଖ। ଏବଂ ସବୁ ପ୍ରକାର ପାପ କାର୍ଯ୍ୟ ଲିପ୍ତ ରହିକି ଥିଲା, ଶୁଦ୍ଧ ଭକ୍ତ ମଧ୍ୟ ସେ ନଥିଲା, ସବୁ ପ୍ରକାର ପାପ କାର୍ଯ୍ୟ କରୁଥିଲା। ଏବଂ ସିଏ କ'ଣ ଶ୍ରଦ୍ଧାର ସହିତ ନାମ, ମୃତ୍ୟୁ ସମୟର କଥା, ଶ୍ରଦ୍ଧା ନଥିଲା ତା'ର, କିନ୍ତୁ ତଥାପି ଏତେ ଅସୁବିଧା ସତ୍ତ୍ୱେ ସେ ଭଗବାନ ଧାମକୁ ଗଲା। ଆଉ କିମୁତ ଶ୍ରଦ୍ଧା ଗୁଣ, ଆଉ ଯେଉଁମାନେ ଶ୍ରଦ୍ଧାର ସହିତ ନେବେ ତାଙ୍କ କଥା କ'ଣ କହିବା। ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଅନ୍ତିମ ଶ୍ଳୋକରେ ଏଇଟା କୁହାଯାଇଛି। ତେଣୁ ଯାହା କୁହାହେଇଛି ଆମେ ସେଇଟାକୁ କରିବାକୁ ପଡ଼ିବ। ଜୟ ଶ୍ରୀମଦ୍ ଭାଗବତ, ଜୟ ଶ୍ରୀମଦ୍ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବିତ ଗୌରଭକ୍ତ କି, ଦାୟୀ ଗୌର ପ୍ରେମାନନ୍ଦେ। ସନାତନ ଗୋସ୍ୱାମୀଙ୍କ ରିଆକ୍ସନ୍ ଛାଡ଼ିଦେଲି, ସନାତନ ଗୋସ୍ୱାମୀ ଟୀକା ଛାଡ଼ିଦେଲି। ଏ ପଞ୍ଚହାୟନଟା ଆସି ଲେଖିଛନ୍ତି, ମୁଁ ମଧ୍ୟ କହିଦେଲି କରଣ କାରଣ। ଆଜ୍ଞା, ଆଜ୍ଞା।